ભગવતે વાસુદેવાય શ્રીમદ ભાગવતમ દસમ સ્કંદ 34મ અધ્યાય સર્પજનેર ઉદ્ધાર પહેલા પરે ભગવત મહિમા માં કૃષ્ણંકર મહિમાંકુ બ્રજવાસીમાનંદ સમ્મુખરે કૃષ્ણ ઉપસ્થિત થિલે એવં બ્રજવાસીમાને ઉપસ્થિત થિલે સુદર્શન ભગવાનનો સ્તુતિ કરુછંતિ ନାମର ମହିମା ଦର୍ଶନର ମହିମା ସ୍ପର୍ଶର ମହିମା ଯେଉଁ ଦିବ୍ୟ ଜ୍ଞାନ ତାଙ୍କର ହୃଦୟରେ ପ୍ରକାଶିତ ହେଇଛି ବୁଦ୍ଧି ଦ୍ୱାରା ଯେଉଁ ଜ୍ଞାନ ଆସେ ସାତ୍ତ୍ୱିକ ରାଜସିକ ତାମସିକ ସ୍ତରରେ ଆମେ ଯାହା ବୁଦ୍ଧି ଯେଭଳି ଗ୍ରହଣ କରୁଛି ସେଇ ଜ୍ଞାନଟିକୁ ଆମେ ସେମିତି ରଖୁଛେ ସାତ୍ତ୍ୱିକ ଭାବନାରେ ଥିଲେ ସାତ୍ତ୍ୱିକ ଜ୍ଞାନ ଆସିବ ରାଜସିକ ଭାବନାରେ ଥିଲେ ରାଜସିକ ଜ୍ଞାନ ଆସିବ ତାମସିକ ଭାବନାରେ ଥିଲେ ତାମସିକ ଜ୍ଞାନ ଆସିବ କିନ୍ତୁ ଭଗବତ ଜ୍ଞାନ ଯେଉଁ ଭଗବତୀ ଭଗବାନଙ୍କର ସମ୍ବନ୍ଧୀ ଯେଉଁ ଜ୍ଞାନ ସେଇଟା କେବଳ ଭଗବାନଙ୍କ କୃପାରୁ ଆସେ ସେଥିପାଇଁ ଆମେ ପଢ଼ୁଛେ ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ ଯେଉଁଟା ଅପ୍ରକାଶ୍ୟ ବସ୍ତୁ ଯେଉଁଟା ଆମ ପାଖରେ ନାହିଁ ଭଗବାନଙ୍କର ସ୍ୱରୂପ ନାମ ରୂପ ଗୁଣ ଲୀଳା ତାର ଶକ୍ତି ମହିମା ଆମ ପାଖରେ ସେ ଜ୍ଞାନ ନାହିଁ ସେଟା ପ୍ରକାଶିତ ହୁଅନ୍ତି ହୃଦୟ ପ୍ରକାଶିତ ତାଙ୍କ ହୃଦୟରେ ପ୍ରକାଶିତ ହେଇଛନ୍ତି ଭଗବାନଙ୍କୁ ପରିକ୍ରମା କରି ପ୍ରଣାମ କରି ଫେରିଲେ ସ୍ୱର୍ଗପୁର ଜୀବନରେ ଦେବତାମାନେ ହୁଅନ୍ତୁ ମନୁଷ୍ୟ ହୁଅନ୍ତୁ ମୁନି ଋଷି ହୁଅନ୍ତୁ ଯେଭଳି ରାମଜୀ ବନରେ ଭ୍ରମଣ କରୁଥିଲେ ଭଗବାନ ଶ୍ରୀରାମଚନ୍ଦ୍ର ବନରେ ଭ୍ରମଣ କରୁଥିଲେ ବହୁତ ମୁନି ଋଷିମାନଙ୍କ ସହିତ ତାଙ୍କର ଭେଟ ହୋଇଥିଲା ତେବେଳେ କତିପୟ ମୁନି ଋଷି ଯେଭଳି ବିଶ୍ୱାମିତ୍ର କେତେ ଜଣଙ୍କର ବା କତିପୟଙ୍କର ଅନୁଭବ ରହିଛି ସେଇଟା ରାମାୟଣରେ ଅଛନ୍ତି ସେମାନଙ୍କର ଥିଲା ଯାହାକୁ ସାଧନ କିଛି ଥିଲା ସେମାନେ ସାଧନ କରୁଥିଲେ ସେମାନେ ଭଗବାନଙ୍କର ଯେତେବେଳେ ଭଗବାନ ଯାଇଛନ୍ତି ବଣକୁ ସେମାନେ ରାମଜୀଙ୍କର ସଙ୍ଗରେ ସେମାନେ କିଛି ଅନୁଭବ ଅଛି ବାନରମାନଙ୍କର କ'ଣ ଥିଲା ଯେଉଁମାନେ ବାନର ଥିଲେ ସେମାନଙ୍କର କ'ଣ ଥିଲା କେଉଁ ଶାସ୍ତ୍ର ଜ୍ଞାନ ସେମାନଙ୍କର ରହିଥିଲା ସେମାନେ କେବଳ ଅନୁଗାମୀ ଥିଲେ କାହାର ସୁଗ୍ରୀବର ହନୁମନ୍ତ ଆଦି ଏମାନେ ସୁଗ୍ରୀବଙ୍କର ହନୁମାନ କାହାର ଥିଲେ ସୁଗ୍ରୀବଙ୍କର ଥିଲେ ନା ଆଉ ସେଟା ଅନୁଗାମୀ ହେଲେ ଭକ୍ତର ଅନୁଗାମୀ ହେଲେ ତାର ଫଳ ହେଉଛି ଯଦି କେହି ଭଗବାନଙ୍କର ଭକ୍ତ ଛାଡ଼ ଭଗବାନଙ୍କର ତ ସିଧାସଳଖ ଭକ୍ତ ହେବାକୁ ହେଲେ ବହୁତ ବଡ଼ ଭକ୍ତର ଯୋଗ୍ୟତା ଯାହା ଭଗବାନ କହିଛନ୍ତି ସବୁ ଆମର କ'ଣ ଅଛି ବିଷୟର ଭାବନା ଯେଉଁ ରହିଛି ବିଷୟର ଯେଉଁ ସ୍ପୃହା ରହିଛି ସେଥିରେ ଯିବୁ ଗୁଡ଼େ ଗୁଡ଼େ ଖାଉଛି ଭକ୍ତି କଥା କ'ଣ କରିବା ସିଧାସଳଖ ଆମେ ଭଗବାନଙ୍କର ଭକ୍ତ କେମିତି ହେଇପାରିବା ଯଦି ବାନର ଆଦି ଯେଉଁମାନେ ଥିଲେ ସେମାନେ କେବଳ ସୁଗ୍ରୀବଙ୍କ ସହିତ ମୈତ୍ରୀ ସ୍ଥାପନ କରିଥିଲେ ଆଉ ସୁଗ୍ରୀବଙ୍କର ସ୍ଥିତି ଏହା ଥିଲା ସେ ଛାଡ଼ିକି ଆସିଥିଲେ ତାଙ୍କୁ ବିତାଡ଼ିତ କରାଯାଇଥିଲା କିନ୍ତୁ ପୁଣି ବାନରମାନଙ୍କର ବିଶ୍ୱାସ କାହା ଉପରେ ଥିଲା ସୁଗ୍ରୀବଙ୍କର ମହାନତା ଉପରେ ଥିଲା ସେମାନେ ବାଳି ପକ୍ଷକୁ ଯାଇନଥିଲେ ଜାଣିପାରୁଥିଲେ ସୁଗ୍ରୀବଙ୍କର କିଛି ମହାନତା ରହିଛି କିଛି ଯାହା କୁହାଯାଏ ଭଗବାନଙ୍କର ଗୁଣ ଭକ୍ତର ଗୁଣ କିଛି ରହିଛି ସେମାନେ ସବୁ ଆଶ୍ରୟ କରି ସୁଗ୍ରୀବକୁ ରହିଛି ଆଜି ସୁଗ୍ରୀବ ରାମଜୀଙ୍କର ସୁଗ୍ରୀବଙ୍କ ସହିତ ଯେତେବେଳେ ମିଳନ ହେଇଛି ସୁଗ୍ରୀବଙ୍କ ସଙ୍ଗରେ ମୈତ୍ର ଲେଖିଛନ୍ତି ନା ସେ ସୁଗ୍ରୀବଙ୍କ ସଙ୍ଗେ ମୈତ୍ର ବାନ୍ଧିଲ ସୁଗ୍ରୀବଙ୍କ ସଙ୍ଗେ ଯେତେବେଳେ ମୈତ୍ର ବାନ୍ଧିଛନ୍ତି ଭଗବାନ ବାନରମାନଙ୍କର ସବୁ ବାନରମାନେ ସେମାନେ କେତେ ବଡ଼ ବଡ଼ ସୁଯୋଗ ଯାହାକୁ ଭଗବାନଙ୍କୁ ବନରେ କ'ଣ ପଶୁପକ୍ଷୀ ରାମଜୀ ଯେତେବେଳେ ଯାଉଥିଲେ ସେ ବନରେ କ'ଣ ପଶୁପକ୍ଷୀ ନଥିଲେ ସେମାନେ କ'ଣ ରାମଜୀଙ୍କୁ ଦେଖିନାହାନ୍ତି ସେ ଜ୍ଞାତରେ ଅଜ୍ଞାତରେ ଦେଖିଛନ୍ତି ସେ କ'ଣ ଫଳ ପାଇବେ ସେଟା ରାମଜୀ ଜାଣନ୍ତି କିନ୍ତୁ ଏମାନେ ଆଜି ଭକ୍ତକୁ ଅନୁଗମନ କରିକି ଏଇ ବାନର ଆଦି ଏମାନେ ସୁଗ୍ରୀବକୁ ଅନୁଗମନ କରି ତାର ଫଳ କ'ଣ ପାଇଲେ ସେ ରାମଚରିତ ମାନସରେ ସେତେ ବଡ଼ ଟିକେ ମାନେ ଭାବୁକ ଭଲ ତାଙ୍କର ପଦ୍ୟ ଲେଖା ଶୈଳୀ ରାମଜୀଙ୍କର ତାଙ୍କ ଭଲ ତୁଳସୀଦାସ ଭାରି ଭାବୁକ ଯେ ଭଗବାନ ଭକ୍ତ କେମିତି ନିର୍ଭୟ କରିଦିଅନ୍ତି। ଭକ୍ତ ଏତେ ନିର୍ଭୀକ ହେଇଯାଏ ଭଗବାନ ଭଗବତ ଭକ୍ତ ଆଶ୍ରୟ ସେମାନେ କେବେ ହେଲେ ରାମଜୀଙ୍କ ଆଶ୍ରୟ ରାମଜୀଙ୍କ ଉପରେ ତାଙ୍କର ପୂର୍ଣ୍ଣ ଜ୍ଞାନ ନଥିଲା। ତାଙ୍କର ବିଶ୍ୱାସ କାହାରେ ଥିଲା? ସୁଗ୍ରୀବ। ସୁଗ୍ରୀବ ଆଦେଶ ଦେଲେ ଯାଉ ସୀତାଙ୍କୁ ଅନ୍ୱେଷଣ କରିବ ଚାଲିଲେ। ସେ ଲେଖୁଛନ୍ତି ନା ରାମଜୀ ବସୁଛନ୍ତି ତଳେ ରାମ ତରୁ ତଳେ, ରାମ ତରୁ ତଳେ ବସିଛନ୍ତି, କପିମାନେ ଉପରେ ବସିଛନ୍ତି, ବାନର ମାନେ କୋଉଠି ବସିଛନ୍ତି ସବୁ ବୃକ୍ଷ ଉପରେ, ରାମଜୀ ବସିଛନ୍ତି ତଳେ, ବାନର ମାନେ କଣ ଚିନ୍ତା କରୁଛନ୍ତି ଇଏ ଭଗବାନ ଇଏ ତଳେ ବସିଛନ୍ତି ଆମେ ଗୋଟେ ଉପରେ ବସିବୁ, ଆଉ ସେଇଠି ଭୋଜନ କରୁଛନ୍ତି। ଆଉ ତାଙ୍କର କାମ ହେଲା ଗଛରେ ବସିବେ ମାନେ ଫଳ ଫୁଲ ଯାହା ଖାଇଲେ ସେଠି ମଳମୂତ୍ର ତ୍ୟାଗ କରୁଛନ୍ତି, ରାମଜୀ ତଳେ ବସିକି ଚିନ୍ତା କରୁଛନ୍ତି। ଦେଖ ଗୋଟେ ଜୀବନ ମୋର ସ୍ମରଣ ଚାଲି ଆସୁଛି ସେ କେତେ ନିର୍ଭୀକ ହେଇଯାଉଛି, ରାମଜୀ ଦେଖିକି ଆନନ୍ଦ ହଉଛି। ଯିବ କେତେ ରାମଜୀ ବସୁଛନ୍ତି ତଳେ, ସେ ବସୁଛନ୍ତି ଉପରେ, ସେଠି ମଳମୂତ୍ର ତ୍ୟାଗ କରୁଛନ୍ତି, କାରଣ ବାନର ମାନେ ବସିବେ ମାନେ ତାଙ୍କର ଖାନା ଚାଲିବ, ମଳମୂତ୍ର ତ୍ୟାଗ କରିବେ, ଏଠୁ ଡେଇଁବେ ସେଠିକି, ସେଠି ଡେଇଁବେ ଏଠିକି। ରାମଜୀ ଚିନ୍ତା କରୁଛନ୍ତି ଏଟା ଦେଖି, ଯେଉଁମାନେ ଭଗବତ ଆଶ୍ରୟ କରନ୍ତି ଏ ଭକ୍ତ ଆଶ୍ରୟ, ସେମାନେ ତ ସେଥିପାଇଁ ସେ କହିଲେ ଆଶ୍ରୟ ଲୟ ଭଜେ ତାତେ କୃଷ୍ଣ ନାହିଁ ତେଜେ, ଆଉ ଏତେ ନିର୍ଭୀକ ହେଇଯାଇଛନ୍ତି ରାମଜୀ ଦେଖି ଆନନ୍ଦିତ ହଉଛନ୍ତି। ଏ ଭଗବତ ଆଶ୍ରୟ ପ୍ରକୃତରେ ଭକ୍ତ ଆଶ୍ରୟରେ ଭଗବତ ଆଶ୍ରୟଟା ଦୃଢ଼ ହୁଏ, ଭଗବାନ ପ୍ରତି ଯେଉଁ ଆଶ୍ରୟଟା, ଭଗବାନଙ୍କୁ ଯେଉଁ ଆମେ ଭଲ ପାଇବା ପୂର୍ଣ୍ଣ ବିଶ୍ୱାସ କରିବା ଏଟା ଜୀବନ ହବନି, କାହିଁକି ଯାହା ସହିତ ଆମର ପ୍ରତ୍ୟକ୍ଷ ଗୋଟେ ଅନୁଭୂତି ଆସୁନି, ଅନୁଭବ ଆସୁନି, କେବଳ ଜ୍ଞାନ ଦ୍ୱାରା ବୁଦ୍ଧି ବିବେକ ଦ୍ୱାରା ସଦ୍ବିବେକ ଦ୍ୱାରା ଆମେ ବୁଦ୍ଧି ଖର୍ଚ୍ଚ କରୁଛୁ। ଭଗବାନ ଜଣେ ଅଛନ୍ତି, ଭଗବାନ ଅଛନ୍ତି ବୋଲି କେମିତି ଜଣାପଡ଼ୁଛି ନା ଆମେ ଯାହା ଇଚ୍ଛା କରୁଛେ ସେଇଟା ହେଇପାରୁନି, ଆମେ ପ୍ରକୃତି ଆମକୁ ଦଣ୍ଡ ଦଉଛି। ଯଦି ଯିବ ଯଦି ବୈଜ୍ଞାନିକମାନେ ସେମାନେ ଭଗବାନ ଅଛନ୍ତି କିନ୍ତୁ ସେମାନେ ଭଗବାନ ପ୍ରତି ଇମ୍ପୋର୍ଟାଣ୍ଟ ଦିଅନ୍ତିନି, ଅଛନ୍ତି ବୋଲି ସେ ଏତେ ଯେ ଭଗବାନ ସବୁକିଛି କରିପାରେ ତା ନୁହେଁ, ଆମେ ଚନ୍ଦ୍ରକୁ ଚାଲୁଛୁ ଆମେ ଏଟା କରିପାରୁଛୁ, କାହିଁକି ନା ଯାହାର ଯେତେ ଜ୍ଞାନ ଅଧିକାର ଯାହାର ଯେତେ କର୍ତ୍ତୃତ୍ୱ ଭାବନା ରହୁଛି ତାର ଈଶ୍ୱର ବିଶ୍ୱାସଟା କମ, ଯାହାର ଯେତେ କ୍ୱାଲିଫିକେସନ ଯୋଗ୍ୟତା ଭାବନା ରହୁଛି ତାର ଈଶ୍ୱର ବିଶ୍ୱାସଟା କମ, ସେ କେତେ କାମଟା କଲେ କ'ଣ ହବ, ସେ କେତେ ଜିନିଷଟା କଲେ ବି କାରଣ ତାର କ୍ୱାଲିଫିକେସନ ଉପରେ ସେ ଡିପେଣ୍ଡ କରୁଛି। ଆଉ ପୁରୁଣା କାଳରେ ଗୋଟେ ଭଲ ଜିନିଷ ଥିଲା, ଏଇ କର୍ମକାଣ୍ଡକୁ ସେମାନେ ଅନୁସରଣ କଲେ ବି ଗାଁ ଗହଳି ମାନଙ୍କରେ ଏଇଟା ଗୋଟେ ଭଲ ଜିନିଷ ଥିଲା, ସେମାନେ ସବୁ କାମରେ ଗୋଟେ ଦେବତା ପୂଜା, ଯେ ଭଗବାନଙ୍କର ପୂଜା, ସେ ଘରଟା କରିବେ, ଘରଟା କରି କ'ଣ କରିବେ ଆଗେ ଆଗେ ଘର ଘର କରିବେ ଆଗେ ଯାଇ ଦେଖିବେ ଗୋଟେ ଜାତକ କାହାକୁ ସେ ପୁରୋହିତକୁ ଦେଖେଇବେ, ତାକୁ ଯେ କୋଷ୍ଠୀ ଦେଖ ଦେଖିଲ ମୋର କେଉଁଦିନ ଗୋଟେ ସୁଝୁଛି କହିବେନି, କେଉଁଦିନ ମୋର ସୁଝୁଛି ଟିକେ ଦେଖିଲ, ଭଲ ଟିକେ ଦିନ ଟିକେ ଦେଖିଲ, ସେ ମନା କରିବେ ନାଇଁ ନାଇଁ ତୁମର ଏଟା ବେଳ ଭଲ ନାହିଁ, ତାହେଲେ ସେ କାହାକୁ ଭରସା କରୁଛି? ଆଉ ଯିଏ ଫ୍ଲାଟ କିଣିବ ସେ ଯାର ଯାର 50 ଲକ୍ଷ 60 ଲକ୍ଷ ଅଛି, ଯିଏ ବମ୍ବେରେ ଫ୍ଲାଟ କିଣୁଛି ସେ ସୁଝୁଛି ଦେଖୁଛି ଫ୍ଲାଟ ବୁକିଂ କରି, ସେ ଶ୍ମଶାନରେ ହଉଛି କି କୋଉଠି ହଉଛି କି କ'ଣ ହଉଛି, ମୋର ରହିବାର ଅଛି। ଲୋକ ପୂର୍ବରୁ ସବୁ ଜିନିଷ ତୁମର ମୋର ଗୋଟେ ଛୋଟ ପିଲାଙ୍କ କଥା ମନେ ପଡ଼ୁଛି, ଏବେ ଏ ଘର କଥାରେ ମନେ ପଡ଼ିଗଲା, ହଠାତ୍ ଏବେ ତ ଘର କରାହଉଛି ଇଟା ସିମେଣ୍ଟ ବାଲି ତୁମର ମାପ କରିଦେଲ ଏତେ ଏତେ ସ୍କୋୟାର ଫୁଟ୍ରେ ଏତେ ସ୍କୋୟାର ଫୁଟ୍ ଘର ହେଇଗଲା, ସେଥିରେ ଶୁଭ ଅଶୁଭ କିଛି ନାହିଁ, ଘର ପ୍ରତିଷ୍ଠା ଟିକେ କରିଦେ ତାପରଠୁ ଆମେ ରୋଷେଇ କର, ତାର ସେତେବେଳେ ସେମିତି ନାହିଁ। ମୋର ଗୋଟେ ମନେ ପଡ଼େ ଆଗରୁ ଯେତେବେଳେ ଯୋଉ ଚାଳ ଘର ଥାଏ, ଚାଳ ଘର ଗୋଟେ ପଡ଼େ କ'ଣ କହିଲ ବାଉଁଶର ରୁଅ ପଡ଼େ, ଏମିତି ମଥାନ ଯିବ ତା ଦେହରେ ଏମିତି ସବୁ ଛନ୍ଦା ହେଇକି ତା ଦେହରେ ଖୋପ ହେଇକି ସବୁ ପଶିବ, ତୁମେ ଏମିତି ନାହିଁ ଯେ ଆଜିକାଲି ଆମେ ଯେମିତି ବାଉଁଶ ସବୁ କାଟିକି ପକେଇ ଦଉଛେ ସେମିତି ହେଇପାରିବନି, ସେମିତି ହବନି, ନାଇଁ ନାଇଁ ଖିଲ ନୁହେଁ ତୁମର କିଛି ତୁମର କିଛି ଜ୍ଞାନ, ମୁଁ ଛୁଆଟି ବେଳେ ଶୁଣିଛି ମୋର ମନେ ପଡ଼ୁଛି ତାର ଗୋଟେ ଗଣ୍ଠି ଅଛି ତାର କେତେଟା ମାପ କରିବେ ଲାଷ୍ଟକୁ ମନେକର ଗଣ୍ଠିଟା ପଡ଼ିବ ନା ସବୁଟା ସେଇ ହିସାବରେ ପଡ଼ିବାର ଅଛି, ଯଦି ସେଇ ହିସାବରେ ତୁମ ବାଉଁଶ ନ ପଡ଼ିଲା ବାଉଁଶଟା ସବୁ ନଷ୍ଟ, କାରଣ ମନେକର 10ଟା ଗଣ୍ଠି ଲାଷ୍ଟକୁ ରହିବାର ଅଛି, ଘରଟା ମନେ ଏଇଟା ମଝି ଏଇଠୁ 15 ଫୁଟ ଯିବ କି 10 ଫୁଟ ଯିବ, ଆଗରୁ ଦି ଚାଳିଆ ଘର ନା ଏମିତି ଦି ଚାଳିଆ ଘର ମାନେ ତୁମେ ଯାଇକି ପୁରୁଣା ଘରକୁ ଦେଖ, ତୁମେ ଦେଖିବ ସେ ଯୋଉ ଗଣ୍ଠି ତାଙ୍କର ସବୁ ରହିଛି, ଗଣ୍ଠି ଯୋଉ ଗଣ୍ଠି ଉଆଁସ ଯୋଉ ଗଣ୍ଠି ନା, ତାର ସବୁ ଗୋଟେ ମାପ ରହିଥାଏ। ମୋର ମନ ଅଛି ଛୋଟ ପିଲା ଗୋଟେ ବାଡ଼ି ବି ପକେଇବେ, କହିବେ ନା ଏ ବାଉଁଶ ମାନେ କଟିଯିବ, କାରଣ ଗଣ୍ଠିଟା ପଡ଼ିବାର ଅଛି ତାର ଲାଷ୍ଟ। ବାଉଁଶରେ କଣ ହବ, ପଡ଼ିବନି, କାହିଁକି ତାଙ୍କର ତାଙ୍କର ମାପ ନା, ଏଇଟା ଭଲ ହବନି, ଘର ଭଲ ହବନି। ବେଳେବେଳେ 50-100 ବାଉଁଶ ଆଣିଥିବ, ରିଜେକ୍ଟ ହେଇଯିବ 30-40, କାହିଁ ପଡ଼ିଲାନି। ମଥାନ ଯୋଉ ଉଠେଇବେ, ଏମିତି ଦିନ ଉଠେଇବେନି, ସେ ପୂଜା ଫୁଜା କରିକି ତାର ଗୋଟେ ଦିନ ଅଛି, ସେଇ ଦିନ ମଥାନ ଉଠାଅ ଘରେ। ଏ ଦେଖୁନ ଅକ୍ଷୟ ତୃତୀୟା ଆସୁଛି, କାଲି ଅକ୍ଷୟ ତୃତୀୟା ନା, ଲୋକ ଏଇ ଆମ୍ବ ସବୁ ଆମ୍ବ ଆଣିବେ, ତୁମ ଆଡ଼େ ଅଛି ନା ନାଇଁ ବୋଲି ଆମ୍ବ ଆଣିକି ସେ ପୋତିବେ, କାଲି ବିହନ ଅନୁକୂଳ ହବ, ଧନୁମତଙ୍କୁ ପୂଜା କରିବେ। ଇଏ ପୂଜା କଣ, ଏ ଟ୍ରାକ୍ଟର ପୁରେଇଲେ ଚାଷ କଲେ ପୂଜା, ଇଏ କଣ ଅଛି? କାରଣ ଯୋଗ୍ୟତା ତଳେ ଆସିଗଲା, ଏ କଥା ପଡ଼ିଛି, ଯାହାର ଭୌତିକ କ୍ଷେତ୍ର ହଉ ଆମର ଏଇ ପରମାର୍ଥ କ୍ଷେତ୍ର ହଉ, ଯେତେବେଳେ ବ୍ୟକ୍ତିର କଳିଯୁଗରେ ଗୋଟେ କଣ ହଉଛି, ମେଟେରିଆଲି ଏତେ ପ୍ରୋଗ୍ରେସ ହେଇଗଲାଣି, ମାନେ ଯନ୍ତ୍ର ସଭ୍ୟତାର ଏତେ ବିକାଶ ହେଇଯାଇଛି, ବ୍ୟକ୍ତି ଯନ୍ତ୍ର ଦ୍ୱାରା ସବୁକିଛି କରିବା ପାଇଁ ସବୁକିଛି ଜାଣିଦେଉଛି ନା, ଯନ୍ତ୍ର ଶକ୍ତିରେ ଆସିଗଲା, ତେଣୁ ସିଏ ଆଉ ଈଶ୍ୱର ବିଶ୍ୱାସ ତାର କେମିତି ରହିବ, ହବନି ହବନି। ଯନ୍ତ୍ରଟା ବର୍ତ୍ତମାନ ଗୋଟେ ଯୋଗ୍ୟତା ଦଉଛି, ଦେଖୁନ ଗୋଟେ ଯନ୍ତ୍ର ଯୋଗ୍ୟତା ଆସୁନି, ଗୋଟେ ଛୁଆ ଘରକୁ ସ୍କୁଲକୁ ନଯାଇ ମାଷ୍ଟର କତିକୁ ନଯାଇ ତାର ଅନଲାଇନ୍ରେ ପଢ଼ିଦେଉଛି ମୋବାଇଲ, ଯନ୍ତ୍ର ସବୁ ଲୋକ ଶିଖି ଦଉଛନ୍ତି ଆଉ। ତେଣୁ ଏ ଯନ୍ତ୍ର ଭୌତିକ ଯନ୍ତ୍ର ବା ଭୌତିକ କ୍ଷେତ୍ରରେ ଏତେ ବିକାଶ ହେଇ ବ୍ୟକ୍ତିର ବୁଦ୍ଧିଟା ବହୁତ ଯାହାକୁନ୍ତି ବୁଦ୍ଧିଟା ବହୁତ ତୀକ୍ଷ୍ଣ ହେଇଗଲା। ତେଣୁ ଯାହାର ଭୌତିକ ଦିଗରେ ତୀକ୍ଷ୍ଣ ବୁଦ୍ଧି ରହିବ, ତାର ପରମାର୍ଥ ବିଶ୍ୱାସଟା ପରମାର୍ଥ ଦିଗରେ ମାନ୍ଦା ହେଇଯିବ। କାହିଁକି ହେଇଯିବ ନା, ଭୌତିକ ଆଉ ପରମାର୍ଥ ହଉଛି ଦୁଇଟା ଅଲଗା ଦିଗ। ଭୌତିକରେ କଣ ନା, ତୁମର ସବୁବେଳେ ଇଣ୍ଟେଲିଜେନ୍ସଟା ବି ତୁମେ ୟୁଜ୍ କରିବ, ବୁଦ୍ଧିଟା ବି ତୁମେ ଖର୍ଚ୍ଚ କରିବ। ପରମାର୍ଥଟା କଣ, ତୁମର ଏଠି ସବୁବେଳେ ନିର୍ଭର କରିବ, ଡିପେଣ୍ଡ କରିବ। ଏଇ ଯୋଉ ମୋର ମନ ଅଛି ସବୁ ଯୋଉ ବସ୍, କାରଣ ଗ୍ୟାରେଜରେ ସବୁ କାମ କରେ ତ, ସେ ଗାଡ଼ି ରଙ୍ଗ ପକେଇବେନି, ଗାଡ଼ି ଯୋଉ ରଙ୍ଗ ପକେଇବେ ଦେଖିବ, ଗୋଟେ ବସ୍ ମାଲିକଙ୍କର ତାଙ୍କର କେତେ ବିଶ୍ୱାସ, ମୁଁ ସବୁ ଶିଖେ, ତାଙ୍କର ଗୋଟିଏ କଲର୍ ରଖିବେ। ଏ ଡଲଫିନ୍ ବସ୍ ଦେଖୁନ ତାଙ୍କ କେତେ ବସ୍, ତାର 50-100 ବସ୍, ସବୁ ଗୋଟିଏ କଲର୍, ଗ୍ରାଣ୍ଡର ଦେଖିବ ଗୋଟିଏ କଲର୍, ସେ କଲର୍ ଯୋଉ ପକେଇବେ ସେ ଯାଇକି ପଚାରିକି ଆସିବେ, ମୋର କୋଉ କଲର୍ଟା ସୂଚୀ ଦେଖିଲୁ, କର୍ମୀ ଲୋକ ସେଟା ମାନନ୍ତି ନା। ଆଉ ଇଏ କେତେ ଲୋକ ଅଛନ୍ତି, ସେ ଯୋଉ ସାର୍ଟ ପିନ୍ଧିବେ ଡ୍ରେସ୍, ତାଙ୍କର ସେଇ କଲର୍ ପିନ୍ଧିବେ, ମୋର ଅଲଗା କଲର୍ ପିନ୍ଧିବେ ନା, ମୋର ସୁଝୁନି। ଏ ଗାଡ଼ି କିଣିବେ ଲୋକ, ଯୋଉ ଯୋଉ ମୋଟରସାଇକେଲ ଗାଡ଼ି ହରିଆ କିଣିବେ ଲୋକ, ତାଙ୍କର ମୋର କୋଉ ରଙ୍ଗଟା ସୁଝୁଛି ଦେଖିଲୁ, ମୋର ମୋତେ ଏଇ କଲର୍ ସୁଟ୍ ହବନି। ଲୋକ ମାନେ ଇଏ ତ ପରମାର୍ଥ ଭଗବତ ବିଶ୍ୱାସ, ଲୋକମାନଙ୍କର ଦେବାଦେବୀ ଭଲ ମନ୍ଦ ସବୁ ଜିନିଷରେ ବିଶ୍ୱାସ ଗୋଟେ ଥିଲା। କାରଣ ଭୌତିକ ଯୋଗ୍ୟତାଟା ଏତେ ବର୍ତ୍ତମାନ ଯନ୍ତ୍ର ସଭ୍ୟତାଟା ଏତେ ବଢ଼ିଯାଇଛି, ତେଣୁ ଲୋକର କଣ ହଉଛି ନା, ଯେତେ ନାସ୍ତିକବାଦଟା ବଢ଼ିଯିବ ସେଥିରେ ନାସ୍ତିକବାଦଟା ବଢ଼ିଯାଉଛି ନା। ଆଉ ବର୍ତ୍ତମାନ ଭଗବାନ ଭଗବତ ବିଶ୍ୱାସଟା ତ ଆମର ଯେତେ 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 ଭୌତିକ ପ୍ରଗତିଟା ହେଇଯିବ, ନାସ୍ତିକବାଦଟା ଈଶ୍ୱର ବିଶ୍ୱାସ କେମିତି ରହିବ? ଆମେ ତ ଗୋଟେ ଫୋନ୍ କଲ୍ରେ ସବୁ କରିଦେଉଛେ, ଆଉ ଈଶ୍ୱରଙ୍କୁ କିଏ ବିଶ୍ୱାସ କରିବ? ଆଗରୁ ଡାଇରିଆ ହେଲେ କଣ ହଉଥିଲା, ବୋଲି ଡାଇରିଆ ହେଲେ ହଇଜା ହେଲେ ମାଙ୍କୁ ମାଙ୍କ କତି ଯାଇ ଗାଧେଇବେ, ବର୍ଷା ନହେଲେ ଯାଇକି ସେ ସବୁ ଶିବଲିଙ୍ଗଙ୍କର ଶିବଜୀଙ୍କର ସେ ଜଳ ସାଇ କରିକି କୀର୍ତ୍ତନ କରିବେ, ଛୁଆଙ୍କୁ ଲଙ୍ଗଳା କରିକି ଛୁଆଙ୍କୁ ଲଙ୍ଗଳା କରିଦେବେ, ମେଣ୍ଟାଟ ଖୋଲିଦେବେ, ଯାଇ ସେ ଖତ ଗଡ଼ିଆର ଲଙ୍ଗଳଟାକୁ ଓଲଟା କରିକି ମାରେ, ତାର ଯଦି ଜୋର ବର୍ଷା ହେଲା ଯେ ନାଟକ ହୁଏ ସବୁ ଗାଁରେ, ମୋର ମନ ଅଛି ନାଟପାଟି ଅର୍ଡର ଦେଇଦେଇଥିବେ, ନାଟପାଟି ଅର୍ଡର ଦେଇଦେଲେ ସେ ତ ପଇସା ଫେରେଇବନି, ବର୍ଷା ତୁଆକୁ ତୁଆ ଆଇଲାଣି, ସେ ଗାଁରେ କହେ ତାରିଣୀଙ୍କ ପାଖ ନଡ଼ିଆ ପଠେଇବି, ଗୋଟେ ବାଉଁଶରେ ଠିଆ କରିଦେ ନଡ଼ିଆ, ବର୍ତ୍ତମାନ ସେ ଯୁଗ ଅଛି କିଛି ନାହିଁ। ଲୋକ ସେ ଜାଣିଛନ୍ତି, ଦେଖିଦେଉଛନ୍ତି ନେଟ୍ରେ ୱେଦର ରିପୋର୍ଟ, ୱେଦର ରିପୋର୍ଟ କହୁଥିଲେ ଏଦିନ ବର୍ଷା ହବ, ଏଦିନ ବର୍ଷା ହବନି, ସହିଲା ସେ କାହିଁକି ଭଗବାନ କାହିଁ ଡାକିବ, ମ କଣ ଦରକାର ଭଗବାନଙ୍କର, ମଣିଷ ଯନ୍ତ୍ରପା ବର୍ତ୍ତମାନ ଖାଇଦେବ, ଆଉ ସେ ଯନ୍ତ୍ରଟା ଏଇ ଯନ୍ତ୍ର ଶକ୍ତିଟା ତାର ପ୍ରଭାବଟା ବର୍ତ୍ତମାନ ଆମ ଉପରେ ପଡ଼ିଯିବ, ଭକ୍ତ ସମାଜ ଉପରେ ପଡ଼ିଯିବ। ସେଥିପାଇଁ ଯୋଗ୍ୟତାଟା ଯୋଉ ରହିଛି ଭୌତିକ ଯୋଗ୍ୟତା ତୁମର ଅଛି ଭଲ, କିନ୍ତୁ ମନେ ରଖ ପରମାର୍ଥ ପ୍ରତିକୁ ଆସିଲେ ସେ ଭୌତିକ ଯୋଗ୍ୟତାଟା ଯାହା ତୁମର ରହିଛି ସେଟାକୁ ଅଯୋଗ୍ୟ ଭାବିକି କୃଷ୍ଣ ସେବାରେ ଲଗେଇବ, ସେଟାକୁ ଯୋଗ୍ୟତା ଭାବିକି କୃଷ୍ଣ ସେବାରେ ଲଗେଇଲେ ଅସୁବିଧା ହବ। ମାନେ ତୁମେ ମୁଁ ଗୋଟେ ବହୁତ ବଡ଼ ଇଞ୍ଜିନିୟର, ବର୍ତ୍ତମାନ ବହୁତ ବଡ଼ ଇଞ୍ଜିନିୟର ବାହାର ଦୁନିଆରେ ଥିଲ, ବର୍ତ୍ତମାନ ତୁମେ ଭକ୍ତ ହେଲ, ତୁମେ କ'ଣ କରିବ? ବର୍ତ୍ତମାନ କୃଷ୍ଣଙ୍କ ପାଇଁ ଗୋଟେ କନଷ୍ଟ୍ରକ୍ସନ୍ କାମ କରିବ, ସେ ଯଦି କୃଷ୍ଣଙ୍କ ପାଇଁ ସେବା କରିବ ସେତେବେଳେ ତୁମେ ଗୋଟେ ଅଯୋଗ୍ୟ ଭାବରେ, କାହିଁକି କୃଷ୍ଣଙ୍କର ଘର ଯିଏ ତିଆରି କରନ୍ତି ବିଶ୍ୱକର୍ମା ତିଆରି କରନ୍ତି, ତୁମେ ଯୋଉ ଡିଜାଇନଟା କରିଦେବ ତୁମେ ଭାବୁନି ମୁଁ ଏଇଟା ଗୋଟେ ବହୁତ ବଡ଼ ଭଲ ଡିଜାଇନ କରିଦେବି। ଏଠି ଯେକୌଣସି କାର୍ଯ୍ୟ ଆମେ କରୁଛେ, ଏଠି ଯୋଗ୍ୟତାର ବିଶେଷ କିଛି କାର୍ଯ୍ୟ ଅଛି ସେଟା ତୁମେ କର, କିନ୍ତୁ ଗୋଟେ ହମ୍ବଲ ସର୍ଭାଣ୍ଟ, ଗୋଟେ ବିନମ୍ର ସେବକ ଭାବରେ କର, କାରଣ କରୁଛେ କାହା ସେଟା ହଉଛି ଇମ୍ପୋର୍ଟାଣ୍ଟ। ଯାହା ଆମେ କୀର୍ତ୍ତନ କରାଏ, ପ୍ରବଚନ ଦିଏ, ଯିଏ ଯାହା କରନ୍ତୁ ଯାହାର ଯୋଗ୍ୟତା ଅଛି ଭଲ, କି ସେ ଯୋଗ୍ୟତାକୁ ଭଗବାନଙ୍କ ସେବାରେ ଦିନହୀନ ସେବକ ଭାବରେ ଲଗେଇବାକୁ ପଡ଼ିବ, ନହେଲେ ସେ ଯୋଗ୍ୟତା ବଳରେ ତୁମେ ଯଦି କହୁଛ ମୁଁ ଏଇଟା ଗୋଟେ କରିଦେଲି, ସେ ଗଲା, ସେ ଆଉ ଭକ୍ତି ହେଇପାରିବନି, ସେ ବିଶ୍ୱାସଟା ଆସିବ। ତେଣୁ ଏଇ କଥାରେ ପଡ଼ିଛି, ଭକ୍ତ ଜୀବର ଭଗବତ ବିଶ୍ୱାସଟା ହବନି, କେବେ ବି ହବନି, ଯଦି ତାର ଭକ୍ତ ବିଶ୍ୱାସ ନ ହୁଏ, ଭକ୍ତ ଆଶ୍ରୟ ନ ହୁଏ ସେଇମାନଙ୍କର ମାନେ। ଆଚ୍ଛା, ଏଇ କଥାରେ ମୁଁ ସେ ରାମଚରିତ ମାନସରେ ଲେଖିଛି, ମୁଁ ତାକୁ କହୁନି, ସେଇଟା ଭାଗବତ କଥାରେ ମନେ ପଡ଼େ। ସେଇ ବାନର ମାନେ ଦେଖିଥିଲେ ବାଳିକୁ କେମିତି ବଦ୍ଧ କରିଥିଲେ, କିଏ? ରାମ, କିଛି ଆଜି ଡରୁ ନା, ସେ ଉପ୍ରବେଶ କାହା ପଡ଼ିଲେ, ସେ ଜାଣିଛନ୍ତି ସୁଗ୍ରୀବର ହଉଛନ୍ତି ଇଏ ସଖା, ସୁଗ୍ରୀବଳ ସଖା ବଳ ନା, ଭକ୍ତ ଆଶ୍ରୟଟା ସବୁବେଳେ ଶ୍ରେଷ୍ଠ। ଆମ ପରମ୍ପରାର ବୈଶିଷ୍ଟ୍ୟ ଯୋଉ ରହିଲା, ଗୌଡ଼ିଓ ପରମ୍ପରା ଯୋଉ ବୈଶିଷ୍ଟ୍ୟ ରହିଲା, ଆମେ ଭଗବାନ ଆମର ଆରାଧ୍ୟ, ଆପଣ ଆମେ କ'ଣ ରାଧାଣୀ ମାନୁନେ ନା, କୃଷ୍ଣଙ୍କୁ ମାନୁନେ ନା, ଧାମଙ୍କୁ ମାନୁନେ, ସବୁ ମାନୁଛେ, କିନ୍ତୁ ଭକ୍ତ ଆଶ୍ରୟ ଛାଡ଼ିକି ଆମେ କେବେ କେବେ ନାହିଁ କୌଣସି ଜିନିଷ ଯିବେ। ଆମେ ଆମର ଆମ ପରମ୍ପରା ଶିକ୍ଷାଟା ଦେଖିଦେବୁ ନା, ସ୍ୱତନ୍ତ୍ରତା କାହାର ନାହିଁ, ଆଉ ସ୍ୱତନ୍ତ୍ରତା କାହାର ନାହିଁ, ସବୁ ଭକ୍ତ ଆଶ୍ରୟ। ଯେମିତି ରଘୁନାଥ ଗୋସ୍ୱାମୀ ମହାପ୍ରଭୁ ଚାଲିଗଲେ, ସେ ଗଲେ ଗୋବର୍ଦ୍ଧନକୁ, ଗୋବର୍ଦ୍ଧନ ଯାଇକି ପ୍ରାଣତ୍ୟାଗ କରିବା ପାଇଁ ଗଲେ, ସେ ରୂପ ସନାତନ ଦେଖିକି ତାଙ୍କୁ ରଖିଦେଲେ, ନାଇଁ ନାଇଁ ତୁମେ ରୁହ, ତମ ସାନ ଭାଇ ବେଳା କରିକି ରଖିଲେ, କେତେ ବଡ଼ ସେ ପ୍ରୟୋଜନାଚାର୍ଯ୍ୟ, କିନ୍ତୁ ଆଶ୍ରୟ ରହିଲେ ରୂପ ସନାତନଙ୍କ। ଶ୍ୟାମାନନ୍ଦ ପ୍ରଭୁ ଦୁଃଖୀ କୃଷ୍ଣ ଦାସ ଗୁରୁ ପତ୍ର ଲେଖି ପଠେଇଲେ, ଆସିଲେ ଶ୍ରଦ୍ଧା କରିବା ପାଇଁ ବ୍ୟାକରଣ ବୈଷ୍ଣବ ଶାସ୍ତ୍ର, ଜୀବ ଗୋସ୍ୱାମୀ ପାଖରେ ପହଞ୍ଚିଲେ, ଜୀବ ଗୋସ୍ୱାମୀ ତାଙ୍କୁ ଦେଇଦେଲେ, ଝାଡ଼ ମାରିବାକୁ ଦେଇଦେଲେ, ସବୁବେଳେ ଆଶ୍ରୟ। ଯିଏ ଭକ୍ତ ଆଶ୍ରୟ ରହୁଛି ତାର ଭକ୍ତିଟା ହଉଛି ପରିପକ୍ୱ ଭକ୍ତି, ତାର ଯୋଉ ମମତା, ସିଏ ଯୋଉ ସେବା, ସିଏ ଯୋଉ ପ୍ରାର୍ଥନା କରିବ, ସିଏ ଯୋଉ ରାଧାରାଣୀଙ୍କର ସେବା କରିବ, ସେଥିପାଇଁ ଗୁରୁଦେବ କୁହନ୍ତି ଗୁରୁଙ୍କର ସେବାଟା ଶ୍ରୀମତୀଙ୍କର ସେବା, ରାଧାରାଣୀଙ୍କର ସେବା। ଆଉ ଯଦି ଗୁରୁ ନିକୁଞ୍ଜ ଜୀବନ ରତି ଗଲେ, ସେ ଯଦି କୃଷ୍ଣଙ୍କର ରାଧାରାଣୀଙ୍କର ମଞ୍ଜରୀ ହେଲେ, ସଖୀ ହେଲେ, ତାହେଲେ ତୁମେ ତାଙ୍କର ସେବା କଲେ କାହାର ସେବା ହବ? ତାଙ୍କ ଅନୁଗତିର ସେବାଟା ହେଲେ କାହାର ସେବା ହବ? ରାଧାରାଣୀଙ୍କ ସେବା। ଗୁରୁ ସିଦ୍ଧାନ୍ତର ଏଇଟା ନା, ଆମର ଆଶ୍ରୟଟା ସବୁବେଳେ ଭକ୍ତ ଆଶ୍ରୟ ଦୃଢ଼ ହବା ଦରକାର। ତା ଅର୍ଥ ନୁହେଁ ଯେ ଆମେ ଭକ୍ତ ଆଶ୍ରୟ କରି କରୁଛେ କ'ଣ, ସେଇ ଭଗବାନଙ୍କର ସେବାଟା କରୁଛେ ନା, ଆଉ ଆମେ ଆପଣ ଆଉ କିଛି କରୁଛେ କି? ଗୁରୁ ସେବା ଯୋଉ ସେଟା କଣ? ସେଟା ଗୁରୁ ସେବା ହଉଛି ସେ କୃଷ୍ଣଙ୍କର ସେବା, କିନ୍ତୁ ଆଶ୍ରୟଟା କାହା ଉପରେ ରହୁଛି? ଗୁରୁଙ୍କ ଉପରେ, ତାଙ୍କର ଶିକ୍ଷା, ତାଙ୍କର ଆନୁଗତ୍ୟ, କାହିଁକି ଏଇଟା ଭଗବାନଙ୍କର ସ୍ୱଭାବ, ଭଗବାନଙ୍କର ଧର୍ମ, ଏଇଟା ଭଗବାନ ଭଲ ପାଇବେନି, ତାଙ୍କର ଭଲ ଲାଗିବନି, ଆଉ ତାଙ୍କ ଭକ୍ତିକୁ ସମ୍ମାନ ଦିଆଯାଉନି। ଆଉ ଭାଗବତର ଯେତେ ବଡ଼ ବଡ଼ ମହିମା ସବୁ ରହିଛି ଦେଖ, ଭାଗବତର ମହିମା ଏଇଥିପାଇଁ ସେ ବ୍ୟାସଦେବଙ୍କର ଶେଷ ଅବଦାନ ଏଇଟା ମହାପୁରାଣ ହେଲେ। ସବୁବେଳେ ତୁମେ ଦେଖ ଯେଉଁ ଯେଉଁ ସମ୍ବାଦ ଚାଲିଛି, ଯେଉଁ ଯେଉଁ ପ୍ରସଙ୍ଗ ଚାଲିଛି, ସେଥିରେ ଭକ୍ତର ଯେମିତି କର୍ଦ୍ଦମ୍ବସିଂହର ମହିମାକୁ ତୁମେ ଦେଖ, ତାଙ୍କର ଯେଉଁ ସବୁ ଅନୁଭବକୁ ଦେଖ ଭାଗବତରେ, କ'ଣ ଭକ୍ତଙ୍କର ଯେଉଁ ଅନୁଭବ ସବୁ ରହିଛି, ତାଙ୍କର ଯେଉଁ ମହିମା ରହିଛି, ଯେଉଁ ତ୍ୟାଗ ରହିଛି, ସେଇଟା ବେଶୀ ପରିପୃଷ୍ଟ ହେଉଛି ନା। ଆଉ ଯେମିତି ବ୍ରଜ ଲୀଳାରେ ଆସିବ, ବ୍ରଜଲୀଳାରେ କୃଷ୍ଣଙ୍କର ଲୀଳାରେ ତୁମେ ଦେଖିବ ଗୋପୀମାନଙ୍କର ଭାବ, ଏଇ ଯୋଉ ଆମେ ଗୋପୀ ଗୀତ ପଢିବା ଯାହା ପଡ଼େ, ସେ କାହାର ଅଧିକା ଗୁଣ ଗୁଡ଼ିକ ସବୁ ଅଛି ଦେଖ ତୁମେ ଦଶମ ସ୍କନ୍ଧ ଖୋଲିକି, ପ୍ରଥମ ପ୍ରଥମରୁ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଆରମ୍ଭ ହେଲା ବସୁଦେବଙ୍କର ପ୍ରବଚନ, ତୁମେ ଦେଖ ନାମବନ୍ଧ ଲୀଳାକୁ ଯାଅ, ଯେଉଁଠିକି ଯାଅ ଭଗବାନଙ୍କ ରୂପ ଗୁଣର ମହିମା ରହିଛି, କିନ୍ତୁ ତାକୁ ମାଧୁର୍ଯ୍ୟ କିଏ କରୁଛି, ପୁଷ୍ଟି କିଏ କରୁଛନ୍ତି, ଭକ୍ତ କାହିଁ, ଭକ୍ତ କଣ ଆଉ ଭକ୍ତ କହିଛି ଭଗବାନଙ୍କର ବିସ୍ତାର ଆସି କଣ କିଏ, ସେ ତାଙ୍କରି ଗ୍ରୁପର ଲୋକ, ରାଜାଟା କଣ କରିପାରିବ, ରାଜା ଜଣେ ରାଜା, ଏ ଯୋଉ ଭାବିଲୁ ନାଟକ ଦେଖିଛ ନା ନାଇଁ, ଯୋଉ ଗାଉଁ ନାଟକ ସେ ପଛରେ ଗୋଟେ ତାର ପକେଇଥିବ ଏମିତି କଣ ଏଟା ଦେଖିନ, ରାଜା ପଛରେ ତାର ସହିତ ଷ୍ଟାର ଲାଗିଥିବ ସବୁ ପକେଇଥିବ, ପକେଇଥିବ ଗୋଟେ ଖଣ୍ଡା ଧରି ଚାଲି ଆସିବ, ତା ବାଦ୍ୟଟା ଦେଖିଛ ନା ନାଇଁ, ରାଜା ଯେତେବେଳେ ଆସିବ ଲୋକ ଜାଣିଦେବେ ରାଜା ଆସିଲା, ରାଜାଟା ନା ରାଜା ହେଲେ ସାଙ୍ଗରେ କିଏ ଆସିବ, ମନ୍ତ୍ରୀ, ମନ୍ତ୍ରୀ ସବୁବେଳେ ପାଖରେ ଠିଆ ହବ ନା, ମନ୍ତ୍ରୀ ନାହିଁ ତ ସେ ରାଜା କେହି ପଚାରିବେ, ସବୁବେଳେ ଦି କର ଦେଖିବ ରାଜା ପାଖରେ ଦିଅଣ ଦିଅ ଜଣ ଠିଆ ହେଇଥିବେ, ତୁମେ ସେ ଦିଅଣ ବାହାର କରିଦିଅ, ରାଜା କଣ ଲାଗିବ କିଛି ନାହିଁ, ଭଗବାନ ସେଇଭଳି ଯେ ଆମେ ଯେ ଭଗବାନ ଛୋଟ କରୁଛେ ତା ନୁହେଁ, ରାଧାରାଣୀ ଛୋଟ କରୁଛେ ତା ନୁହେଁ, କିନ୍ତୁ ଆମର ତ ଏଇଟା ଗୋଟେ ଜୀବନ ଆଉ ଭକ୍ତ ଆଶ୍ରୟ ଏଟା, କାରଣ ଏଥିରେ ଭଗବାନଙ୍କର ସୁଖ, ଭକ୍ତ ଆଶ୍ରୟରେ ଭଗବାନ ଭଗବାନଙ୍କର ସୁଖ, ପରମ୍ପରା ଆଚାର୍ଯ୍ୟ ଗୁରୁବର୍ଗଙ୍କୁ ଆମେ ଯେତେ ସମ୍ମାନ ଦେଇପାରିବା, ଯେତେ ତାଙ୍କର ମହିମା ଆମ ହୃଦୟ ଭିତରେ ସ୍ଥାନ ପାଇବ ସେତେ ଭଗବାନ ଖୁସି ହେବେ, କାହିଁକି ଏ ଜଗତରେ ଭଗବାନ ଯେମିତି ବ୍ରାହ୍ମଣ କହୁଛନ୍ତି ନା ଚତୁର୍ସନ୍ନକୁ କଣ କହୁଛନ୍ତି, ମୋର ଯୋଉ କୀର୍ତ୍ତି ଆଜି ଜଗତ ବ୍ୟାପିଛି କାହା ପାଇଁ, ବ୍ରାହ୍ମଣ ପାଇଁ ନା, ଆଉ ମୋ ବ୍ରାହ୍ମଣ ଯଦି ନଥାନ୍ତେ ମୋର କୀର୍ତ୍ତି କୋଉଠି ଥାନ୍ତା, ତେଣୁ ଆବଶ୍ୟକ ହେଲେ ମୋ ହସ୍ତକୁ ମୁଁ ମଧ୍ୟ ଛେଦନ କରିଦେବି, ଭଗବାନ କହୁଛ ହସ୍ତକୁ ମଧ୍ୟ ମୁଁ ଛେଦନ କରିଦେବି, ଆରେ ଏମିତି କିଏ କହିପାରିବ, ପୁଣି କାହା ଆଗରେ କହୁଛନ୍ତି, ଭୃତ୍ୟୁ ଆଗରେ, କେହି ଚାକର ଆଗରେ ଏମିତି କହିବେନି, ଅବଶ୍ୟ ସେ ଚାକର ଜୟ ସେମାନେ ସବୁ ପାର୍ଷଦ, ଆମର ଭଳିଆ ସବୁ ଚାକର ବୃତ୍ତି ସେଠି ନାହିଁ, ସେଠି ତ ସବୁ ସେବକ ଆଉ ସେଠି ସବୁ ସ୍ନେହ ପ୍ରେମ, ଏଠି କଣ ଉଚ୍ଚ ନିଚର ଭେଦଭାବ ଅଛି ନା, ଏଟା ଚାକର ସେଠି ତ ସେମିତି ନାହିଁ, ବୈକୁଣ୍ଠରେ ଯିଏ ଯେଉଁ ସ୍ଥିତିରେ ବା ଗୋଲକରେ ଯିଏ ଯେଉଁ ସ୍ଥିତିରେ ଅଛନ୍ତି ସବୁ ତ ଚିହ୍ନମୟ, କିନ୍ତୁ ଭଗବାନ ତାଙ୍କ ସେବକ ଆଗରେ ଇଏ ବି ସେବକ ସିଏ ବି ଭକ୍ତ, କିନ୍ତୁ ବ୍ରାହ୍ମଣର ଭୂମି ସେଠି କହୁଛନ୍, ମୋର ଯଶ ମୋର କୀର୍ତ୍ତି ଆଜି ଯେଉଁ ଜଗତରେ ସ୍ପଷ୍ଟ ଭାଗବତ ଲେଖାଇଛନ୍ତି, ଯାହା ଆଜି ବିସ୍ତାରିତ ହେଇଛି କେବଳ ବ୍ରାହ୍ମଣ ମାନଙ୍କ ପାଇଁ, ଆଉ ସେ ବ୍ରାହ୍ମଣର ଯଦି ବିରୋଧ ମୋର ହସ୍ତ ନିଜେ କରେ ମୁଁ ସେ ହସ୍ତକୁ ମଧ୍ୟ ଛେଦନ କରିଦେବି, ଏ ଭଗବତ ଆସକ୍ତି ନା, ଆଉ ଏଠି ରହିଲା ଭାଗବତରେ, ଏଠି ରହିଲା ଭଗବତ ଆସକ୍ତି, ଅମରେଶ ମହାରାଜଙ୍କ ଚରିତ୍ର ରହିଲା ଭଗବତ ଆସକ୍ତି, ଏ ସରି ଭକ୍ତ ଆସକ୍ତି, ଭଗବାନଙ୍କର କେଉଁଠି କେଉଁଠି ଭକ୍ତ ଆସକ୍ତି ଅଛି ତ ଦେଖିଦେବ ଭାଗବତରେ, ଭଗବାନଙ୍କର ସଙ୍ଗ ପାଇଥିଲେ କିଏ, କପିଳ ଦେବ ଦେବହୂତି ଜାଣିଥିଲେ କି ନାହିଁ ମୋ ପୁଅ ଭଗବାନ ବୋଲି, ପ୍ରଥମେ ତ କର୍ଦ୍ଦମ ଋଷିକି ନା, କର୍ଦ୍ଦମ ଋଷିକି ତ ବ୍ରହ୍ମା କହିଦେଇକି ଚାଲିଗଲେ, ଭଗବାନ ତ କହିଦେଇ ଚାଲିଗଲେ ମୁଁ ତୁମ ଅଂଶରେ ଆସିବି, ସେଣେ ନାରଦଙ୍କ ତୋର ଗୁଣ ଶୁଣିଛନ୍ତି କିଏ, ଦେବହୂତି, ହେଣେ ବ୍ରହ୍ମାଙ୍କ ପ୍ରରୋଚନାରେ ମନୁ ମହାରାଜ କନ୍ୟାକୁ ଧରିକି ଆସିଲେ, କର୍ଦ୍ଦମ ଋଷିଙ୍କୁ ଦେଲେ, ଆଚ୍ଛା ଦେବହୂତି ଜାଣିଛନ୍ତି କି ନାହିଁ ମୋ ଗର୍ଭରେ ଭଗବାନ ଆସିବେ ବୋଲି, ଭଗବାନ କପିଳଦେବ ଆସିଗଲା ପରେ ଦେବହୂତି ଜାଣିଛନ୍ତି କି ନାହିଁ, କିନ୍ତୁ ଭଗବାନ କଣ ପ୍ରବଚନ ସେଠି ଦେଉଛନ୍ତି, ଭଗବାନଙ୍କର ସଙ୍ଗ ପାଇଲା ପରେ ଭଗବାନ କହୁଛନ୍ତି ନାହିଁ ଭକ୍ତ ସଙ୍ଗ କରିବ, ଏ ହଉଛି ଭାଗବତର ମହିମା, ସବୁବେଳେ ଭକ୍ତ ଆଡକୁ ଟଣା ହେଇଛି, ଯେମିତି ଗୋଟେ ପାଲା କଣ ଏଟା କୁହନ୍ତୁ ଦଣ୍ଡି ପାଲା, ନିକିତି ନିକିତି ଦଣ୍ଡି ପାଲାଟା ତମେ ରଖିବ, ଦଣ୍ଡି ପାଲା ତମେ ସମ୍ମାନ କେବେ କରିପାରିବନି, ଯଦି ଭକ୍ତ ଆଉ ଭଗବାନ ଗୋଟେ ପଟରେ ପକେଇବ ଭଗବାନ ଜାଣିଶୁଣିକି ସେ ହାଲୁକା ହେଇଯିବେ, ଭକ୍ତ ବଡ଼ ହବ, କାହିଁକି ଏଇଟା ତାଙ୍କର ସ୍ୱଭାବ, ଯେମିତି ତୁମ ପୁଅକୁ ଆଉ ବଡ଼ କରିବା, ତୁମ ପୁଅକୁ ବଡ଼ କରିବା, କେଉଁଥିରେ ତୁମର ଖୁସି ହବ, ପୁଅଟାକୁ ଯେତେ ତୁମ ପୁଅଟାକୁ ଯେତେ ବଡ଼ କରିବେ ତୁମର ଯାହା ମୋ ପୁଅଟା ନାଁ ଗୋଟେ ରଖିଲା ନା, ସବୁବେଳେ ଏଇଟା ଜଗତର ଏଇଟା ଗୋଟେ ଜାଗତିକ ନ୍ୟାୟ ଅଛି, ଆଉ ଭଗବତ ନ୍ୟାୟଟା କେମିତି ଆମେ କାଟିଦେବା, ଭଗବାନ ସିଧା କପଡ଼ା ଦେବେ ସିଧା କହୁଛନ୍ତି ନାଇଁ ତୁମେ ଭକ୍ତ ସଙ୍ଗ କରିବ, ସେଠି ସବୁ ଭକ୍ତର ମହିମା କହିଦେଲେ ନା, ସାଧବ ସାଧୁଭୂଷଣ ଯେତେ ସବୁ ସାଧୁର ଲକ୍ଷଣ ମୟ ଅନନ୍ୟ ଭାବେନ ଯାହା ସବୁ ଶ୍ଳୋକ କହିଲେ ସବୁ ଭକ୍ତର ଲକ୍ଷଣ କହୁଛନ୍ତି ଭଗବାନ କପିଳଦେବ ଆଉ ସେ କାହିଁ କହିଲେନି ଭଗବାନ କପିଳଦେବ କାହିଁ କହିଲେନି ମା ତୁ ମୋତେ ଧ୍ୟାନ କରିବୁ କାହିଁ କହିଲେ ଧ୍ୟାନ କଥା କହିଛନ୍ତି କିନ୍ତୁ ଭକ୍ତ ସଙ୍ଗତା କାହିଁ କହିଲେ ଭଗବାନ ନିଜ ମୁଖରେ କହୁଛନ୍ତି ସବୁବେଳେ ଭାଗବତର ଇଏ ହେଉଛି ମହିମା ଆଉ ଭାଗବତ ଆଧାରରେ ଆମର ବା ବୈଷ୍ଣବ ଆମର ବିଶେଷ କରି ଗୌଡ଼ୀୟ ବୈଷ୍ଣବମାନେ ଅଲଗା ମାନେ କ'ଣ ଅଲଗା ସମ୍ପ୍ରଦାୟ ତାଙ୍କର ବେଦ ପୁରାଣ କର୍ମକାଣ୍ଡ ସବୁଗୁଡ଼ା ମିକ୍ସ ରହିଛି ଆମେ ନିନ୍ଦା କରିବା ନା ସେ ସସମ୍ପ୍ରଦାୟ ତାଙ୍କର ମୁକ୍ତିର ଲକ୍ଷ୍ୟ ନା ତାଙ୍କର ଲକ୍ଷ୍ୟଟା ହେଲା ମୁକ୍ତି ତାଙ୍କର ସବୁ ମିକ୍ସ ଅଛି କର୍ମକାଣ୍ଡର ଜିନିଷ ଅଛି ଆଉ ଅଲଗା ଅଲଗା ଜିନିଷ ସବୁ ମିକ୍ସ ହେଇକି ରହିଛି ଆମର ପୁରା ଶୁଦ୍ଧ ଧାରା ଆମର ଆମେ ଗୋଟିଏ ଜିନିଷରେ ମାନନ କରିକି ଚାଲିଛେ ଯେମିତି ଆମେ ଶୁଣିବା ସବନାୟ କଳ୍ପତେ ତାର ମୋଟା ଭଲ ଲୋକ ନାହିଁ ଅହସ ପୋଚ ତା ପୂର୍ବ ଶ୍ଳୋକ ସବନାୟ କଳ୍ପତେ ସେଠି ଭଗବାନ କପିଳଦେବ କହୁଛନ୍ତି ଦେବହୂତି ପ୍ରାର୍ଥନା କଲା ପରେ ଭଗବାନ କପିଳଦେବ ପଳେଇଯିବେ ଗଣଙ୍କୁ ତା ପୂର୍ବରୁ ଦେବହୂତି ସ୍ତୁତି କରୁଛନ୍ତି ସାଂଖ୍ୟଯୋଗ ସରୁଛି ସେଠି ସେ ଲେଖିଛନ୍ତି କ'ଣ ନାମର ମୁଁ ମହିମା କହିବି ଯିଏ ଆପଣଙ୍କର ଭକ୍ତି କରୁଛି ନାମ କରୁଛି ସିଏ ସୁପଚ ଚଣ୍ଡାଳ ହେଲେ ବି ସେ ଯଜ୍ଞ କରିବା ପାଇଁ ସବନାୟ କଳ୍ପତେ ସେ ଯଜ୍ଞ କରିବା ପାଇଁ ଯୋଗ୍ୟ ହେଇଯାଉଛି ତାହେଲେ ସେ ବ୍ରାହ୍ମଣ ସେ ଚଣ୍ଡାଳ ହେଇଥିବ ତାହେଲେ ସେ କ'ଣ ହେଇଗଲା ବ୍ରାହ୍ମଣ କାର୍ଯ୍ୟ କରିବ ଏଇଟା କ'ଣ କେଉଁ ସମ୍ପ୍ରଦାୟରେ ମାନିନେବେ କେବେ ମାନିବେନି ସେଥିପାଇଁ ଆମର ସମ୍ପ୍ରଦାୟରେ ଯେଉଁ ରହିଲା ଆମ ସମ୍ପ୍ରଦାୟକ ମର୍ଯ୍ୟାଦା ବୁଝା ସେଥିପାଇଁ ଆମେ ଅଲଗା ଜିନିଷକୁ ଫଲୋ କରିବୁନୁ ଆମ ସାମ୍ପ୍ରଦାୟିକ ଆଚାର୍ଯ୍ୟକୁ ଫଲୋ କରିବୁ ଆମେ ଅନ୍ୟ କଥା ବି ଶୁଣିବୁନୁ ସେମାନେ ତାଙ୍କ ସମ୍ପ୍ରଦାୟ ଶୁଦ୍ଧ ଭକ୍ତ କିନ୍ତୁ ତାଙ୍କର ବା ଗଙ୍ଗା ଜଳର ଗୋଟେ କେନାଲ ଆସିଲା ବୁଝିପାରୁଛ ଗଙ୍ଗା ଗଙ୍ଗାରୁ ଗୋଟେ କେନାଲ ଆସିଲା ମହାନଦୀରୁ ଗୋଟେ କେନାଲ ଆସିନି ମହାନଦୀରୁ କେନାଲରୁ ଯୋଉ ପାଣିଟା ଆସିବ କୋଉ ପାଣି ଆସିବ ମହାନଦୀ ପାଣି ଆସିବ ନା ବ୍ରାହ୍ମଣୀରୁ କେନାଲ ଆସିଲା ବ୍ରାହ୍ମଣୀ ପାଣି ଯେଉଁ ନଦୀରୁ ଯୋଉ କେନାଲଟା ଆସୁଛି ତାର ଜଳଟା ସେମିତି ଆସିବ ସେ ସାମ୍ପ୍ରଦାୟିକ ଶିକ୍ଷା ସାମ୍ପ୍ରଦାୟିକ ଆଚାର୍ଯ୍ୟମାନେ ଯୋଉ ଯୋଉ ରସ ଦେଇଛନ୍ତି ସେଟା ତାଙ୍କ ସେଇ ରସଟା ସେଇ ଭଳିଆ ଗୋଟେ ଆସୁଛି ଜଳ ଆମେ ସେଇଟାକୁ ଗ୍ରହଣ କରିବାକୁ ପଡ଼ିବ ଆମେ ସମସ୍ତେ ସେଇ ସମ୍ପ୍ରଦାୟରେ ଆସ ଅନ୍ୟ ସମ୍ପ୍ରଦାୟରେ ଯେଉଁ ବାଟ ହେଲେ ଯିଏ ଟାଣି ଟୁଣିକି ନେଇକି ତାଙ୍କ ସେ ଗୀତା ପ୍ରବଚନ ଦିଅନ୍ତୁ ଭାଗବତ ପ୍ରବଚନ ଦିଅନ୍ତୁ ଯାହା କୁହନ୍ତୁ ସେ ନେଇକି ତାଙ୍କ ଲକ୍ଷ୍ୟଟା ସେ ହେଇଯାଇଛି ନା ଯେମିତି ଆମ ସମ୍ପ୍ରଦାୟରେ ଆମେ ଯାହା କହିଲେ ବି ଆମେ ଟାଣି ଟୁଣିକି ନାମରେ ପକେଇବା ଆପଣ ଯିଏ ସମ୍ପ୍ରଦାୟ ଶିକ୍ଷା ଜାଣିଥିବ ସେ ଆମେ ଗୁରୁଙ୍କ ଉପରେ ପକେଇବ ଆମେ କହି କେଉଁଠି ରହିଲେ ବି ଏ ସେ ଶ୍ଳୋକ ଅଛନ୍ତି ବା ରଘୁନାଥ ଗୋସ୍ୱାମୀ ପ୍ରଜନାଚାର୍ଯ୍ୟ ସେ ଲେଖିଲେ ତାଙ୍କର ଗୋଟେ ଶ୍ଳୋକ ଅଛି ବିରହରେ ଯେତେବେଳେ ରୂପ ସନାତନ ଚାଲିଗଲେ ସେ ଲେଖିଛନ୍ତି ରାଧାକୁଣ୍ଡମ ବ୍ୟାଘ୍ରତୁଣ୍ଡମ ରାଧାକୁଣ୍ଡଟା ମୋତେ ବାଘତୁଣ୍ଡ ଭଳିଆ ଲାଗୁଛି କି ରାଧାକୁଣ୍ଡକୁ ବାଘତୁଣ୍ଡ କେମିତି ଲାଗିବ ମାନେ ଭକ୍ତ ବିରହଟା ଏମିତିକା ସେଟା କୋଉ ସମ୍ପ୍ରଦାୟରେ ଅଛି ଆଉ ସେ ସବୁ ସିଏ ଦେଖିଲେ ସବୁ ପ୍ରେମ ଜିନିଷ ଲେଖିଛନ୍ତି ରାଧାରାଣୀଙ୍କର ରାଧାରସ ସୁଦାନ ଯେତେ ସବୁ ବଡ଼ ଶାସ୍ତ୍ର ବିଳାପକୁ ସମୟ ତାଙ୍କର ସବୁ ଗ୍ରନ୍ଥ ନା ଆଉ ସବୁ ଯୋଉଟାକି ଆମେ ହାତ ମାରିପାରିବାନି ସେ କିଛି ବୁଝିପାରିବାନି ଆଉ ଆମେ ପଢ଼ିଦେବା ବୁଝିବା ସେ ଯୋଉ ରସ ଜିନିଷ ସେ ସ୍ଥିତି ସବୁ ମହାଭାବ ରାଧାରାଣୀଙ୍କର କଥା ସେ କହୁଛନ୍ତି ରୂପ ସନାତନଙ୍କ ବିରହ ପରେ ରାଧାକୁଣ୍ଡମ ବ୍ୟାଘ୍ରତୁଣ୍ଡମ କେତେଟା ଗିରେନ୍ଦ୍ର ଅଜଗରା ଏତେ ଗିରେନ୍ଦ୍ର ମାନେ କିଏ ଗିରିରାଜ ମୋତେ ଅଜଗର ଭଳିଆ ଲାଗୁଛି କି ଏ କି କଥା ଗିରେନ୍ଦ୍ର ଅଜଗର ଏତେ ଆଉ ଆଉ କ'ଣ ସବୁ ଆଉ ସେ ଶ୍ଳୋକଟା ମୋ କତରେ ଅଛି ଆଉ ବ୍ୟାଘ୍ରତୁଣ୍ଡ ଗିରିବର ସୁନ୍ୟାୟିତ ମହାଗୋଷ୍ଠମ ଆରମ୍ଭଟା ହଉଛି ଏଟା ସୁନ୍ୟାୟିତ ମହାଗୋଷ୍ଠମ ଗିରିନ୍ଦ୍ର ଅଜଗର ଆୟତେ ରାଧାକୁଣ୍ଡମ ବ୍ୟାଘ୍ରତୁଣ୍ଡମ ତାପରେ ଆଉ ଗୋଟେ କ'ଣ ରହିଲା ଏ ମହାଗୋଷ୍ଠ ଗୋଷ୍ଠ ଗୋଟା ବୃନ୍ଦାବନଟା ମୋତେ ଶୂନ୍ୟ ଲାଗୁଛି ଏ ଭାବଟା ସମସ୍ତଙ୍କର ବକ୍ତା ଆସିରେ ଏଟା ବଡ଼ ନା ଆଉ ସେଇଟା ଛାଡ଼ିଦେଲେ କ'ଣ କିଛି ବୁଝିହବ ଅଲଗା ଜାଗାରେ ତୁମେ ପଳାଅ ତୁମେ ଅଲଗା ମୁକ୍ତି ମୁକ୍ତି ଅଲଗା ଲାଇନ୍ରେ ପଳେଇଯିବ ପଳେଇଯିବ କିନ୍ତୁ ଗୌଡ଼ୀ ସମ୍ପ୍ରଦାୟର ଆମର ଯୋଉ ଶିକ୍ଷାଟା କେବେ ଯିବେ ସେଥିପାଇଁ ପ୍ରଭୁପାଦ ଦେବୁ ମନ୍ଦିର ରୂପ ସନାତନ କୁଆଡ଼େ ବିଦେଶରେ ଯାଇକି ସେ ଗୁରୁ ପରମ୍ପରା ଆଚାର୍ଯ୍ୟ ଫଟୋ ସମିତି ସବୁ ରଖିଲେ ନା ଆଉ ପରମ୍ପରା ଜିନିଷଟା କ'ଣ କିଛି କ'ଣ ଡାଇଭର୍ଟ କରିଛନ୍ତି କିଛି ନାହିଁ ସେଇ ପରମ୍ପରା ଶିକ୍ଷା ସେଇ ଗୁରୁ ପୂଜା ସେଇ ଜିନିଷ ସବୁ ଜିନିଷକୁ ଆଡପ୍ଟ କଲେ ନା କେବେ କେହି କେବେ କହିବି ତୁମେ ଗୋଟେ ମିଶନ ଷ୍ଟାର୍ଟ କରି ତୁମେ କହିବ ଗୁରୁଙ୍କୁ ପୂଜା କର ବୋଲି କେବେ ତୁମେ କହିପାରିବେନି ନାହିଁ ପ୍ରଭୁପା ସେସବୁ ଜିନିଷ କରିଛନ୍ତି କାହିଁକି ନା ଏଟା ପରମ୍ପରାର ଶିକ୍ଷା ପରମ୍ପରା ବହୁତ ଷ୍ଟ୍ରିକ୍ଟ ଆମ ଆମର ଜିନିଷଟା ସେ ଆଉ ଆମର ଦେଖୁନା ଭାବଟା ସବୁ ସେଇଆ ନା, ନରତନ ଦାସ ଠାକୁରଙ୍କର ସେଟା ନା, ଅନଳେ ପାଷାଣେ କୁଟିବ ମାଥା ଅନଳେ ପଶିବ ଗୌରାଙ୍ଗ ଗୁଣରେ, ସେଠି ଯେମିତି ଇଏ ରଘୁନାଥଙ୍କର ସେମିତି ସବୁବେଳେ ଭକ୍ତ ତାମାନେ ହେଉଛି ଭଗବାନ ନୁହନ୍ତି। କାରଣ ଆମର ଜିନିଷ ହେଲା ଆମେ ଜଳଟା ପିଇବା, ଜଳଟାକୁ ପିଉଛେ ବା ବର୍ଷା ହଉଛି, ବର୍ଷାର ଜଳଟାକୁ ଆମେ ଧରିବା, କଣ ଦରକାର ଆମକୁ? ପାତ୍ରଟା ଦରକାର ନା? ଆଉ ପାତ୍ରଟା ହିସାବରେ ସ୍ୱାଦ ରହିଛି, ସୁନାର ସ୍ୱର୍ଣ୍ଣ ପାତ୍ରରେ ଜଳ, ରୌପ୍ୟ ପାତ୍ରରେ ଜଳ, ମାଟି ପାତ୍ରରେ ଜଳ, ତମ୍ବା ପାତ୍ରରେ ଜଳ, ମାନେ ତୁମେ ସେ ଗ୍ଲାସର ଅଲଗା ଅଲଗା ଲୋକ ଅଲଗା ଅଲଗା ପିଅନ୍ତି ନା। ଆଉ ଷ୍ଟିଲ ଗ୍ଲାସର ଜଳ ପାତ୍ର ତାର କିଛି ଅଛି ନା। ଆଉ ତେଣୁ ଏଇ ଯେ ଶୁଦ୍ଧ ଭକ୍ତ ମାନଙ୍କର ପାତ୍ର, ତାଙ୍କର ଆଶ୍ରୟରେ ତାଙ୍କ ପାଖରେ ଯୋଉ ଜିନିଷ ମିଳୁଛି, ତାଙ୍କର ଯୋଉ ଶୁଦ୍ଧ ଭକ୍ତ ତାଙ୍କୁ ଆଶ୍ରୟ କରିକି ତାଙ୍କର ପାତ୍ର ତାର ଯାହା ଭଗବାନ ତାକୁ ଦେଇଛନ୍ତି ସେଇଟା ଯୋଉ ସେଇ ଭକ୍ତିଟାକୁ ଆସ୍ୱାଦନ କରେ, ତାଙ୍କର କତୁରୁ କୃପା ପ୍ରାପ୍ତ କରେ, ଏଇଟା ହଉଛି ଆମର ଲକ୍ଷ୍ୟ। ସେଥିପାଇଁ ସେ ଲେଖେ ଶୂନ୍ୟାୟିତ ମହାଗୋଷ୍ଠମ ଗିରେନ୍ଦ୍ର ଅଜଗର ଆଇତେ, ମତେ ଗିରିରାଜରା ଅଜଗର ଭଳିଆ ଲାଗୁଛି, ମହାଗୋଷ୍ଠ ମତେ ଶୂନ୍ୟ ଲାଗୁଛି, ରାଧାକୁଣ୍ଡମ ବ୍ୟାଘ୍ରତୁଣ୍ଡମ, ରାଧାକୁଣ୍ଡ ମତେ ବାଘତୁଣ୍ଡ ଭଳିଆ ଲାଗୁଛି। ଇଏ ହଉଛି ଆମର ଆଶ୍ରୟ, ଭଗବତ ଆଶ୍ରୟ, ଭଗବତ ଆଶ୍ରୟ ନହେଲେ ସରି ଭକ୍ତ ଆଶ୍ରୟ, ଭକ୍ତ ଆଶ୍ରୟ ନହେଲେ ଠିକ ସେ ଭକ୍ତ ଆଶ୍ରୟ ନ କରିପାରିଲେ ତାଙ୍କର ସିଦ୍ଧାନ୍ତ, ତାଙ୍କର ପ୍ରତି ମମତା, ଭଗବତ ଆଶ୍ରୟଟା ହେଇପାରିବନି। ଏ ବିଶ୍ୱାସ କଥା ଯୋଉ ପଡ଼ିଛି, ବିଶ୍ୱାସଟା କାହିଁକି ଆମର ବଢ଼ୁନି, ବିଶ୍ୱାସଟା ଏଇଥିପାଇଁ ବଢ଼ୁନି, ଏ ତ ଭୌତିକ ଯୋଗ୍ୟତାଟା ବହୁତ ଅଧିକା ରହିଲା, ଆଉ ଭୌତିକ ବୁଦ୍ଧିଟା ଅଧିକ ହେଇଗଲା। ତାପରେ ସବୁଠୁ ବଡ଼ ଚ୍ୟାଲେଞ୍ଜେସ୍ ଆମମାନଙ୍କ ପାଇଁ, ଭକ୍ତି ତ ଆମେ ପ୍ରବେଶ କରିନାହିଁ, କିନ୍ତୁ ସାଧୁଗୁରୁ ବୈଷ୍ଣବମାନେ ଯାହା କହୁଛନ୍ତି ସେଇ ଜିନିଷଟାକୁ ଆମେ ସବୁବେଳେ କ'ଣ କରୁଛେ, ଗୋଟେ ବୁଦ୍ଧିରେ ବୁଦ୍ଧିଟାକୁ ଗୋଟେ ତରାଜୁ କରୁଛେ। ସୁନାଟାକୁ ଯେମିତି ମାପୁଛ ବାବୁଲେବୁ, ଦେଖିଛ ସୁନା ମାପନ୍ତି କେତେ, ସୁନାଟା କେଉଁଥିରେ ମାପନ୍ତି? ସୁନାଟା ପୁଣି ଦଣ୍ଡିପାଲାରେ ମପା ହଉଛି, କାହିଁକି ମାପୁନାହାନ୍ତି ମୋତେ କହୁନା? ସୁନାଟାକୁ ଦଣ୍ଡିପାଲାରେ କାହିଁକି ମପା ଯାଉନି? ସୁନାଟା ସୁନାକୁ ଏ ଦଣ୍ଡିପାଲାରେ ମାପିବ, ତାର ଦଣ୍ଡିପାଲାରେ ଚେନ୍ ଅଛି ନା ନାହିଁ? ଗୋଟେ ଚେନ୍ ଲାଗିଯାଇଥିଲେ ଗଲା ତ 200 ଗ୍ରାମ ପଳେଇଗଲେ ଗଲା 10-20 ହଜାର ପଳେଇବ, କି 5 ଗ୍ରାମ 10 ଗ୍ରାମ କମିଗଲେ ତ ଗଲା। ସୁନା ଦେଖ ବହୁତ ଛୋଟ, ତା ଚେନ୍ ଦେଖ କେମିତିକା, କେତେ ଜିନିଷ ମପା ହଉଛି, ଆଉ ତୁମେ ତାକୁ ସେ ମାପିଲା ଲୋକ ତାକୁ ଦେଖିବ ତାକୁ କେମିତିକା? ଆଜିକାଲି କଣ ସବୁ ଇଲେକ୍ଟ୍ରୋନିକ୍ସ ଇଏ ହେଇଗଲାଣି, ତ ହେଲେ ବି ଯିଏ ଅରିଜିନାଲ ବାଲା ସେ ସବୁ ସେଥିରେ ମାପିବେ। ସୁନାଟା ଆଉ ସୁନାଟାକୁ ମାପିବା ପାଇଁ ଅଲଗା ଯନ୍ତ୍ର ଦରକାର। ଆମର ଯୋଉ ଅଛି ଏଇଟା ଗୋଟେ ମୋଟା କଣ, ସେଇଟା କହିଲ ଏ ମୋଟା ବୁଦ୍ଧିରେ ଯୋଉ ଇଏ ଭଳିଆ କଣ, ଏ ଦଣ୍ଡିପାଲା ଭଳିଆ, ସେଇଥିରେ ଆମେ ମାପୁଛେ କାହାକୁ? ସୁନା। ଏଇଟା ତୁମେ କଣ ଜାଣିବ, ତୁମ ଚେନ୍ କୋଉଠି ମୁଡ଼ି ହେଇଗଲାଣି, ଆଉ ଗଲା 10 ଗ୍ରାମ ପଳେଇଗଲା, 20 ଗ୍ରାମ ପଳେଇଗଲା, 50 ଗ୍ରାମ ପଳେଇଗଲା, ଇଏ ବୁଦ୍ଧିରେ ତୁମେ କଣ ତାକୁ ମାପିବ? ସାଧୁଗୁରୁ ବୈଷ୍ଣବଙ୍କର କଥାରେ ତୁମେ କଣ ମାପିବ? ହବନି। ମୁଁ ଗୋଟେ ଗୋଟେ କଥା ଭୁଲିଗଲି, ଯୋଉ ଅଲଗା ସମ୍ପ୍ରଦାୟ ଆମ ସମ୍ପ୍ରଦାୟର ବୈଶିଷ୍ଟ୍ୟତା, ସେମାନେ ବିଭିନ୍ନ ଜିନିଷକୁ ଫଲୋ କରିବେ, କେତେବେଳେ ରାମାୟଣ କଥା କହିବେ, କେତେବେଳେ ଅଲଗା କଥା କହିବେ, ତାଙ୍କ ସିଦ୍ଧାନ୍ତରେ କେମିତି କେଉଁଠୁ ଟାଣିକି ଆଣିକି ଭରି କରିଦେବେ। ଆମର ଆମର ସବୁ ଶାସ୍ତ୍ର ଯେହେତୁ କହିଛି ନିତ୍ୟ ଭାଗବତ ସେବୟ, ଆମେ କଣ ଚତୁର୍ଥ ଦନ୍ତ ପଢ଼ୁନେ? ତାହେଲେ ସେଟା କଣ ହେଲା, ଜଣେ ଯୁକ୍ତି ତୁମକୁ କରିବ ନା, ତୁମକୁ ଉଡ଼େଇ ଦବ, ତୁମେ ସିଦ୍ଧାନ୍ତ ଦେଇପାରିବ? ଆମ ଆଚାର୍ଯ୍ୟମାନେ ସବୁ ସ୍ଥାପନ କରିଦେଇଯାଇଛନ୍ତି ଭାଗବତ 5ଟା ଅଙ୍ଗ ଭିତରେ ଭାଗବତ ରହିଲେ କି ନାହିଁ, ଚତୁର୍ଥ ଦନ୍ତ କୁହାଯାଏ ନାହିଁ। ତୁମେ ତ ଆଜି ଭାଗବତ ପୁଣି ଦନ୍ତ ପଢୁଛ, ତାହେଲେ ତୁ ଗୋଟେ ଅଙ୍ଗ ପାଳନ କରୁନ? ତାର ପ୍ରଭୁପାଦଙ୍କର ଯୋଉ ଗ୍ରନ୍ଥ ଗୁଡ଼ିକ ରହିଲା, ଜଣେ ପ୍ରଶ୍ନ କରିବେ ତାଙ୍କ ପ୍ରଭୁପାଦଙ୍କ ଗ୍ରନ୍ଥ, ସେ ଆତ୍ମବିଜ୍ଞାନ ଲେଖିଲେ, ଅଲଗା ଗ୍ରନ୍ଥ ରଖିଲେ, ସେ କଣ ଭାଗବତ ଦେଖି ଆମେ ତ କାଇଁ ପଢିବୁ? କିନ୍ତୁ ଅଲଗା ସମ୍ପ୍ରଦାୟ ଲୋକ ପ୍ରଶ୍ନ କରିବେ, ତାର କଣ କରିବ ତମେ? ନାଇଁ, ସବୁ ଭାଗବତ, ଭାଗବତ ସମ୍ମତ ଯେତେ ଗ୍ରନ୍ଥ ସେ ହେଉଛନ୍ତି ସବୁ ଭାଗବତ। ଯେଉଁ ଗ୍ରନ୍ଥରେ ଭାଗବତ ସିଦ୍ଧାନ୍ତ ପରିପୃଷ୍ଟ ହେଉଛନ୍ତି, ଭାଗବତଙ୍କ ଆଧାରରେ ସେ ସବୁ ଯାହା ପ୍ରଭୁପାଦ ଲେଖିଛନ୍ତି, ସେ ଭାଗବତ ଗୀତା ହିସାବ ଆଧାରରେ ଲେଖି ରଚନା କରିଛନ୍ତି ନା, ସବୁ ଭାଗବତ। ସେଥିପାଇଁ ସେ ଲେଖିଲେନି, ବିଚାର କରିବା ମାନେ ଭକ୍ତି ରସ ଆସ୍ୱାଦନେ ମଧ୍ୟସ୍ଥ ଶ୍ରୀ ଭାଗବତ ପୁରାଣ, ପୁରା ସିଦ୍ଧାନ୍ତ ଆମେ ରଖିଯାଇଛୁ ନା, ଭକ୍ତି ରସଟା କଣ ଏମିତି ମିଳିଯିବ? କିଏ କିଏ କଣ କହିଦେଲା, ଆମେ କଣ ତାଙ୍କ ଦ୍ୱାରା ଭାସିଯିବୁ? ଗୋଟେ ଲୋକ କହୁଛନ୍ତି ତ କଥାରେ ଭାସିଯିବି, ଆଜିକାଲି ବେଶୀ କଥାରେ ଭାସି ଯାଉଛନ୍ତି ନା, ଆଉ କଥାରେ ଭାସି ଯାଉଛନ୍ତି ଭାଇ, କାହା କଥାରେ ଭାସି ପାରିବୁନୁ, ବିଚାର କରିବା ମନେ ଭକ୍ତିର ସ୍ୱାଦନେ, ମନରେ ବିଚାର କରି ତା ଆର ଧନମର ନିତ୍ୟାନନ୍ଦ ପତି ମୋର ଗୌରଚନ୍ଦ୍ର ପ୍ରାଣ ମୋର ଯୁଗ ଲକ୍ଷ୍ମେଶ୍ୱର ସେଇଥିରେ ଅଛନ୍ତି। ବିଚାର କରିବା ମନେ ଭକ୍ତିର ସ୍ୱାଦନେ ମଧ୍ୟସ୍ଥ ଶ୍ରୀ ଭାଗବତ ପୁରାଣ। ଯଦି ଭକ୍ତିର ସ୍ୱାଦନ କରିବା ପାଇଁ କି ମନରେ ବିଚାର କରୁ ତ କଣ କରିବାକୁ ପଡିବ, ମଧ୍ୟସ୍ଥ ଶ୍ରୀ ଭାଗବତ ପୁରାଣ, ଭାଗବତ ପୁରାଣକୁ ମଝିରେ ରଖିକି ଆସ୍ୱାଦନ କରିବାକୁ ଚେଷ୍ଟା କର। ମଝିରେ ମାନେ କଣ, ତୁମେ ଯାହା କରୁଛ ଯାହା କରିବା ପାଇଁ ଚାହୁଁଛ ଦେଖ ଇଏ ଭାଗବତ ସମ୍ମତ କି ନୁହେଁ। ପୁଣି ଗ୍ରନ୍ଥ ଭାଗବତ ସମ୍ମତ ଜାଣିବ କଣ, କେମିତି ଜାଣିବ କି, ତୁମେ କଣ ସବୁ ଭାଗବତ ପଢିଛ ନା ଭାଗବତର ସବୁ ସିଦ୍ଧାନ୍ତ ଜାଣିଛ। ଏ ଯୋଉ କୁହାଗଲା ମଧ୍ୟସ୍ଥ ଶ୍ରୀ ଭାଗବତ ପୁରାଣ, ଯୋଉ ଭକ୍ତ ଭାଗବତ ରହିଲେ ସେ ହେଉଛନ୍ତି ଗ୍ରନ୍ଥ ଭାଗବତଙ୍କର ପ୍ରତି, ସେ ତ ଭକ୍ତ ଭାଗବତ ଗ୍ରନ୍ଥ ଭାଗବତ ଦୁଇ ତାଙ୍କ ଦ୍ୱାରା ପ୍ରକାଶିତ ସବୁ ଜାଣିଛନ୍ତି ତ ତାଙ୍କ ଆଶ୍ରୟ ଆମେ ସେଗୁଡ଼ା କରୁଛେ ଆଉ, ସେଥିପାଇଁ ଆଉ କୌଣସି ଆମର ମନ ଭିତରେ ସନ୍ଦେହ ବି ନାହିଁ। ଯେଉଁଟା ଆମକୁ ଭଲ ଲାଗେ ସେଇଟା ଭକ୍ତି ହେଇପାରିବନି, ସେମିତି ଭକ୍ତି ହୁଏ ନା। ଆମକୁ ବହୁତ ଜିନିଷ ଭଲ ଲାଗୁଛି, ଆଜି ଯେଉଁଟା ଭଲ ଲାଗୁଛି ସେଇଟା କାଲିକି ଆଉ ଭଲ ନ ଲାଗିପାରେ, କାଲିକି ଯେଉଁଟା ଭଲ ଲାଗିବ ତାପରେ ଆଉ ଗୋଟେ ତୁମର କିଛି ଆଇଡିଆ ଆସିବ। ମଣିଷକୁ ଯେଉଁଟା ଭଲ ଲାଗେ ସେଇଟା ଭକ୍ତି ନୁହେଁ, ବା ଭକ୍ତିକୁ ଯେଉଁଟା ଇଚ୍ଛା ହଉଛି ସେଇଟା ତାର ଭକ୍ତି ବୋଲି କୁହାହେଇପାରିବନି, ସେଟା ଭକ୍ତି ବୋଲି ଦୃଶ୍ୟମାନ ହେଲେ ଭକ୍ତି ନୁହେଁ। କାହିଁକି, ବିଚାର କରିବା ମନେ ଭକ୍ତିର ସ୍ୱାଦନେ ମଧ୍ୟସ୍ଥ ଶ୍ରୀ ଭାଗବତ ପୁରାଣ। ଭାଗବତ କଣ କହୁଛନ୍ତି, ଭାଗବତରେ ସିଦ୍ଧାନ୍ତ ଗୁରୁବର୍ଗ କଣ କହିଛନ୍ତି ସେଇଟାକୁ ଆମେ କରିବାକୁ ପଡିବ ନା। ଜଣେ ଜଣେ ଉଦାହରଣ ଦେଇଦେବେ, ସେ ମହାରାଜ ସେ କରିଥିଲେ, ସେ ପୂର୍ବରୁ ସେ ଆସିଥିଲେ, ସେ ବ୍ରଜରେ ସିଏ ଥିଲେ, ସେ ଏମିତି ସାଧୁ କରିଥିଲେ, ତାଙ୍କ କଥା ତୁମେ କହିପାରିବନି, ତାଙ୍କ କଥା ତୁମେ ଆଗକୁ ଦେଖେଇ ପାରିବନି, ତାଙ୍କ ବିଷୟରେ ତୁମର ଉଦାହରଣ ଦେବାର କିଛି ଆବଶ୍ୟକ ନାହିଁ। ସେ ଯାହା କରିଥିଲେ ସେ ଓଧ ଦେଖିଛ ନା ନାଇଁ ବାବୁ, ଦେଖିଛ ଓଧ କେମିତି ବିରାଡ଼ି ଭଳିଆ ଦେଖିବ, ସେ ଓଧା ଓଧାକୁ ଦିନ ବେଳେ ଦେଖାଯାଏ, ଓଧକୁ ଦିନ ବେଳେ ଦେଖା ସେ ଓଧ, ସେ ଆସି ମାଛ ଖାଇବ, ଏ ଯୋଉ ଥାଏ ଏ ଯୋଉ କଣ ଏଟା ଏ ଯୋଉ ବାଉଁଶ ବାଉଁଶ ବଣ ସେ ରହେ, ଆସିବ ବାର ମାଛ ପାଣ୍ଡ ବୁଡ଼ିକି ଖାଏ। ବିରାଡ଼ି ଦେଖିଲା ଗାଁରେ ଓଧଟା ପାଣ୍ଡ ବୁଡ଼ିକି ଉଠ ଉଠା ମାଛ ଟେକି ଆଣି ଖାଉଛି, ହଁ ମୁଁ ଖାଉଛି କାତି, ବିରାଡ଼ି କଣ ଖାଇବ, କାତି ଖାଇବ ନା କଣ୍ଟା କାତି ଖାଇ ଫୋପାଡ଼ିବେ, ଯେ କାତିକି ଚୋପା ଛଡ଼େଇବେ ଯୋଉ ମାଛରେ ଯୋଉ ତା କାତି ଗୁଡାକ ଫୋପାଡ଼ିବେ ସେ ଗନ୍ଧ ହଉଥିବ, ସେଇଆକୁ ବିରାଡ଼ି ତାର ଟାଣ୍ଟୁଣି ଖାଇବ। ବିରାଡ଼ି ମନ ଭାରି ଦୁଃଖ, ଭୋରୁ ଭୋରୁ ହେଇଛି, ଦେଖିଲା ଗୋଟେ ଗୋଟେ ମାଛ ଖାଉଛି କିଏ ଓଧ, କହିଲେ ସେ ଗୋଟା ଗୋଟା ବୁଡ଼ିକି ଖାଉଛି, ଗୋଟା ଗୋଟେ ମାଛ ଧରିକି ଆଣି ଖାଉଛି, ମୁଁ ଏଇ କଣ୍ଟା ଟିକେ ଲୋକ ଖାଇସାରି ଫୋପାଡ଼ିବି ସେ କଣ୍ଟା ଗୋଟିଏ ଖାଉଛି, ସେ କଣ କରୁଛି ମୁଁ ଦେଖିବି। ଗଲା ବିରାଡ଼ି ଆଉ ବିରାଡ଼ି ଗଲା ବେଳକୁ ଉଦ୍ଧ ତାର ସନ୍ଧ୍ୟା ତାର ଯିବ ପାଣି ମାରିବ ବୁଡ, ଖରାଦିନିଆ ନା ଖରାଦିନିଆ କଣ ଆଇ ମାଛ ଗୁଡା ସବୁ ବୁଲିବ, ଉପରେ ଗରମ ହଉଥିବ ନା ଉପରକୁ ଉଠିବେ, ଦିନମାନେ ଥଣ୍ଡା ଗରମ ତଳକୁ ପଡ଼ିଥିବେ, ବର୍ତ୍ତମାନ ଥଣ୍ଡା ହେଲା ପାଣି ଉପରକୁ ଉଠିବେ, ଉଦ୍ଧ ତାର ଉଦ୍ଧକୁ ଦେଖାହବ, ସେ ତାର ପାଣିର ବୁଡ଼ି ତାକୁ ଦେଖା ହବ, ପାଣିର ବୁଡ଼ିକ ଖୋଜିକି ଧରିବ, ଭଗବାନ ସମସ୍ତଙ୍କୁ ବଞ୍ଚେଇଛନ୍ତି ଆଉ। ବିରାଡ଼ି କଣ କହିଲା, ଇଏ ଗୋଟା ମାଛ ଖାଉଛି ଇଡିଆ ମାରୁଛି, ଆଉ ମୁଁ ମାରିବି ଇଡିଆ ଆଉ, ପଡ଼ିଲା ପଡ଼ିଲେ ପଡ଼ିଲେ କଣ ହବ, ମରିବ ଆଉ କଣ, ତୁ କୋଉ ବୁଡ଼ ମାରିପାରିବୁ, ସେଥିପାଇଁ କୋଉଠି କୁହନ୍ତିନି ଓଧ ପଛରେ ଭୁଆ ବିରାଡ଼ି ବାୟା, ଛୋଟ ବେଳେ ଆମେ ସବୁ ଶୁଣିଛୁ ଭୁଆ ବିରାଡ଼ି ଗୋଟେ ଅଛି, ଏଇ ବିରାଡ଼ି ନାହିଁ, ଏଇ ଯୋଉ ବିରାଡ଼ି ଏଗୁଡ଼ା ଡେଇଁବେନି, ଭୁଆ ବିରାଡ଼ି ଅଛି, ସେ ମହାନ ଚାଲାଣ, ସେ ସବୁଆଡ଼େ ବିଲ ଜଙ୍ଗଲ ସବୁଆଡ଼େ ବୁଲିବ, ସିଏ ବାୟା ହଉଛି, କହିଲେ ସିଏ ଉଦ୍ଧ ତ ଖାଇଲେଣି ମୁଁ ଖାଇବି, କିଏ କଣ କରୁଛି ସେଟା ତୁମେ କାହିଁ ଦେଖୁ, ତୁମ ସ୍ୱୀକୃତି କଣ, ତାଙ୍କ ସ୍ୱୀକୃତି ସମାନ କି, ସିଏ ସାଧନଟା କରିଦେଇଛନ୍ତି ତୁମେ ସେଟା କରିଦେବ ବୋଲି ମାନେ ଅଛି ନାଇଁ, ତୁମେ କାହାକୁ ଦେଖି ତୁମେ ଡିଆଁ ମାରନି, ତୁମ ଗୋଡ଼ ହାତ ଭାଙ୍ଗିବ, ତୁମ ଗୋଡ଼ ହାତ ଭାଙ୍ଗିଯିବ, ଏଇ ଓଧ ପଛରେ ଯେମିତି ଭୁଆ ବିରାଡ଼ି ବାୟା ହେଇକି ମଲା ସେଭଳି ଅବସ୍ଥା ହବ। ଆମକୁ ସାଧୁ ଗୁରୁ ଆଚାର୍ଯ୍ୟ ପରମ୍ପରା ଯାହା ଶିକ୍ଷା ରହିଛି ସେଇଥିରେ ଯିବାକୁ ପଡ଼ିବ। ଆମ ଗୁରୁଦେବ ଗୋଟେ ସରଳ ଭାଷାରେ କୁହନ୍ତି, ମୁଁ ସେଇଟା ମନେ ରଖିଛି, ମୋର ସେଇଟା ମୋତେ ଗୋଟେ ସବୁବେଳେ ମୋ ହୃଦୟକୁ, ଗୁରୁଦେବ ତୁମ ଭାଗ୍ୟରେ ଯୋଉଟା ଅଛି କେହି ଯୋଡ଼ି ପାରିବେନି, ଅଧିକା କେହି ଅଧିକା ତୁମକୁ ଦେଇପାରିବେନି, ଆଉ କେହି କାଢ଼ିକି ନେଇପାରିବେନି, ତୁମକୁ ହଜାର ଲୋକ ଚାହିଁଲେ ବି କେହି ଟେକିକି ବଡ଼ କରିପାରିବେନି, କେହି ହଜାର ଲୋକ ଚାହିଁଲେ ବି ତୁମକୁ ଡାକିକି ଛୋଟ କରିପାରିବେ। ତ ଭାଗ୍ୟଟା ଅଛି ଆଉ, ଓଡ଼ିଆରେ ହେଟା କୁହନ୍ତି କପାଳ ଲିଖନ କେ କରିବା ନା, ଆଉ ଯଦି କେହି କରିବେ ଗୁରୁଦେବ ଯେ ଉପଧାତାରେ ପହଞ୍ଚିଲେ କୁହନ୍ତି କେବଳ କୃଷ୍ଣ, କୃଷ୍ଣ ହିଁ ଚାହିଁବେ ସବୁ କରିପାରିବେ। ଲୋକ ଯୋଜନା କରି କ'ଣଟା କରିଦେବ, ତୁମେ କିଛି କରିପାରିବେ, ମୁଁ ଏଇଟା କରିଦେବି ଏଇଟା କରିଦେବି, ସେସବୁ ଭୁଆଁ ଭୁଆଁ ବିରାଡ଼ି ବୁଦ୍ଧି, ଏ କିଛି କାମ ହବ ନା, ସେସବୁ ବୁଡ଼ିକି ମରିବ। ପରମ୍ପରା ଆଚାର୍ଯ୍ୟ ଶିକ୍ଷାକୁ ପୁରା ଦୃଢ଼ ଭାବରେ ଧରିବାକୁ ପଡ଼େ। ତୁମେ କେତେ ଆଡଭାନ୍ସ କରୁଛ ତୁମେ ଚିନ୍ତା କର ଦରକାର ନାହିଁ, ତୁମେ କେତେ ଫଲୋ କରୁଛ ହେଲେ ଚିନ୍ତା କର। ଷୋଳମାଳା ଜପ କୁହାଯାଇଛି, ଷୋଳମାଳା ଜପଟା ଠିକ କରିପାର ନା, ଚଉଷଠ ମାଳା ଜପଟା କେମିତି ଠିକ କରିବ ମୋର ପ୍ରଶ୍ନ। ତୁମେ ଯେତିକି ଆଚାର୍ଯ୍ୟ ପ୍ରିନ୍ସିପାଲ କହିଛନ୍ତି ଗୁରୁଦେବ ଷ୍ଟ୍ରେଟ ମନା କରୁଛ, ନାଇଁ ଅଧିକା କଣ ଜପ କରିବ, ତା ମାନେ ତୁମେ ଯେଉଁ ପ୍ରଜଳପ କରିବ, ତୁମକୁ ଆଚାର୍ଯ୍ୟ ଯେତିକି କହିଛନ୍ତି ତୁମେ ସେତିକି ଉପରେ ଫୋକସ ଦିଅ, ସେତିକି ଶୁଦ୍ଧ ନାମ, ସେତିକି ଶୁଦ୍ଧ ନାମ କରିବାକୁ ଚେଷ୍ଟା କର, ସେବା କର, ଅଧିକା ସମୟ ତୁମେ ଅଧିକା ନାମ କର, ତାର ଅର୍ଥ ନୁହେଁ ଅଧିକା ନାମ କରିବେନି, କିନ୍ତୁ ତାର ଅର୍ଥ ନୁହେଁ ଯେ ଷୋଳମାଳା କିଛି ନୁହେଁ। ସେଦିନ ମୋତେ ଜଣେ ଭକ୍ତ ଯେଉଁଠି ଯାଇଥିଲେ ସେ ମୋତେ କହିଲେ ଆମ ଡେପୁଟି ଷୋଳମାଳା କିଛି ନୁହେଁ, ତୁମକୁ ଏ ଷ୍ଟେଟମେଣ୍ଟ କିଏ ଦେଲା, ତୁମେ ଏ ଜିନିଷ କହିପାରିବେନି। ମୁଁ କହିବି ଲକ୍ଷମାଳା ବି କିଛି ନୁହେଁ, କାରଣ ତୁମ ହୃଦୟରେ ଯେତେବେଳେ କିଛି ନୁହେଁ ହୃଦୟଟା ଅଛି, ତୁମେ କୋଟି ନାମ କଲେ ତୁମ ହୃଦୟରେ କିଛି ନାହିଁ। ତୁମେ ଆଚାର୍ଯ୍ୟ ପ୍ରିନ୍ସିପାଲକୁ କେବେ ଡାଇଭର୍ଟ କରିବା ପାଇଁ ଚେଷ୍ଟା କରନି, ତୁମେ କରିପାରୁଛ ଅଧିକା କର ଭଲ, କିନ୍ତୁ ମନେ ରଖ ତୁମେ ଯେତେ ବି ମାଳା କର ଯେତେ ବି ନାମ କର ପ୍ରାକୃତ ଭୂମିକାର ଆମେ ଅଛି, ଆମକୁ ଅପ୍ରାକୃତ କୃପା ଗୁରୁ ବୈଷ୍ଣବ କୃପା ନହେଲେ କେଉଁଟା ଫଳବତୀ ହବ ନାହିଁ ବାସ। ସେଥିପାଇଁ ଏଇ ଭକ୍ତ ଆଶ୍ରୟଟା ମୁଖ୍ୟ, ଶାସ୍ତ୍ର ଯାହା କହୁଛନ୍ତି ଭାଗବତ ପୁରାଣ ଆମେ ଯାହା ମାନୁଛେ ନା, ଆମ କାହିଁକି ଏଠି ପରମ୍ପରାର କଥା ପଡ଼ିଛି, ପରମ୍ପରାର ଶିକ୍ଷାଟିକୁ ମାନନ କରିକି ଚାଲିବା। ଏଇଟା ହଉଛି ଯେମିତି ଆମର ଗୋଟେ ଦେଖିବ ଗୋଟେ ଗଛଟେ ଅଛି, ଗଛଟା ଲଗେଇଦେଲ ସେଥିରେ ପାଣି ଦଉନ ଖତ ଦଉନ ଘାସ ବାଛୁନ, ସେ କଣ ହଉଥିବ? ଆଜିକାଲି ଏମିତି ଠିଆ ହେଇଥିବ ଅଲଗା 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 ହଉଥିବ, କେତେବେଳେ ଗଳି ପଡ଼ିବ ଠିକ ନାହିଁ, ବା ଗୋଟିଏ ଫଳ ଫୁଲ ଟିକେ ଆସୁଥିବ ଖସି ହେଇକି ଝଡ଼ି ପଡ଼ୁଥିବ, ତାର ଅବସ୍ଥା କଣ ହେଲା? ସେ ଖାଲି ବଞ୍ଚିକି ଟିକେ ରହିଛି, କିନ୍ତୁ ଯେକୌଣସି ସମୟରେ ପ୍ରତିକୂଳ ଆସିଲା ମାନେ ସେ ଫଳ ଫୁଲ ଦେଇପାରିଲାନି, ତାରି ବଞ୍ଚିବାଟା କଷ୍ଟ ହେଇଯିବ। ସେ ଜଣେ ଭକ୍ତର ଜୀବନଟା ସିଦ୍ଧ ହେଇଯାଏ, ତାର ଜୀବନଟା ସେବେଳେ ଗୋଟେ ଚିନ୍ତା କରେ ମୋର କର୍ମୀ ଜୀବନ ବରଂ ଭଲ ଥିଲା, ଭକ୍ତ ଏବେ ଗୋଟେ ଚିନ୍ତା କରେ ମୁଁ ତ ପୂର୍ବରୁ ବରଂ ଭଲ ଥିଲି, ତ କେତେ ନିରାଶ ଅବସ୍ଥାକୁ ପଳେଇ ଯାଏ, ଯେମିତି ତାର ଦାୟିତ୍ୱ କିଛି ନିଆଗଲାନି ନା ଗଛଟାର। ସେଟା ଏଠି ତ ଜୀବନରେ ଏଠି ହେଉଛି ସବୁବେଳେ ସାଧୁ ଗୁରୁ ବୈଷ୍ଣବ ପରମ୍ପରା ଆଚାର୍ଯ୍ୟମାନଙ୍କର ଶୁଭ ଦୃଷ୍ଟି ଗୋଟେ ରୁହେ, ଏଟା ସବୁବେଳେ ମନେ ରଖିବାକୁ ପଡ଼ିବ। ସାଧନ ଭଜନର ବଳଟା ହଉଛି ସେଟା, ତୁମର ଯୋଉ ପ୍ରଭୁ ଆଜି ମହାରାଜ ଆଜି ବିଶ୍ୱରେ ଏତେ ବଡ ଯୋଉ ବିପ୍ଳବ କଲେ, ଆଜି ଯୋଉ ଆନ୍ଦୋଳନ କଲେ, ବାବା ଭାରତ ବର୍ଷରେ ତୁମେ ଯୁବକ ପିଲା ହେଇଛ, ତୁମେ ଯଦି କହିବ ଗୋଟେ ସେଣ୍ଟର କର ଯାହା କେନ୍ଦ୍ରାପଡ଼ାରେ ତୁମେ ଟଙ୍କା ଦଉନା, କୋଉଠି ଯିବି, କାହାକୁ ମାଗିବି, କୋଉଠି ଘର ରହିବି, କୋଉଠି ସେ କରିବି, ଖାଇବି ପିଇବି, 70 ବର୍ଷ ବୟସରେ ଗୋଟେ ବଡିକୁ ତୁମେ ଚିନ୍ତା କର, 70 ବର୍ଷ ବୟସରେ ବିଦେଶକୁ ଯିବା କେହି ସାଙ୍ଗରେ ନାହାନ୍ତି, ନିଜେ ତାଙ୍କର ପରିଚୟ ନିଜର, ସେ ଭାରତର ଯେମିତି ମିନିଷ୍ଟର ମାନେ ଯାଆନ୍ତି କାହାର ପରିଚୟ ଦିଅନ୍ତି, ଭାରତରୁ ଆସୁଛୁ ଆମେ, ଇଣ୍ଡିଆରୁ ଆସୁଛୁ ଆମେ, ଆମ୍ବାସଡର ବା ଆମେ ଏମିତି ମିନିଷ୍ଟର, ସେ କୋଉ ହିସାବରେ ଯାଇଥିଲେ କ'ଣ ପରିଚୟ ଦେବେ, ତାଙ୍କ କପଡ଼ା ଅଲଗା ନାଲି କପଡ଼ା, କ'ଣ ପରିଚୟ ତାଙ୍କର ଥିଲା? କେବଳ ଏଇ ଯୋଉ ଆଚାର୍ଯ୍ୟ ଗୁରୁବର୍ଗଙ୍କ ପାଇଁ ଗୁରୁ ଯେ ତାଙ୍କୁ ଯାହା କହିଥିଲେ ସେଇଟାକୁ ସେ କରିବା ପାଇଁ ଚାହୁଁଥିଲେ, ସବୁ ସବୁ ଜିନିଷ ମିଳିଗଲା, ସବୁ ମିଳିଗଲା। ସାଧାରଣ ଭୋଜନ ଇଜ୍ ଭଲ, କିନ୍ତୁ ମନେ ରଖ ସବୁ ସମୟରେ ପରମ୍ପରା ଆଚାର୍ଯ୍ୟ ଗୁରୁ ଗୁରୁବର୍ଗ ଆଚାର୍ଯ୍ୟବର୍ଗମାନଙ୍କ ପ୍ରତି ଆମର ନିଷ୍ଠତା ନ ରହିଲା ଦୁର୍ବଳ ହେଇଯିବ, ଦୁର୍ବଳ ହେଇଯିବ। ଜ୍ଞାନ ପ୍ରଚାର ଯାହା ଆମେ ହରିକଥା କହୁଛେ, ଯାହା କୀର୍ତ୍ତନ ଭଜନ ଯାହା ସବୁ କରୁଛେ, ଏ ଶେଷରେ ଆମକୁ କିଛି ଆନନ୍ଦ ଦେଇପାରିବନି, କିଛି ଆନନ୍ଦ ଦେଇପାରିବନି, ଖାଲି ବଞ୍ଚିକି ରହିଥିବା ସେମିତିକା ଫଳ ଫୁଲ ହେଉନଥିବ, କେତେବେଳେ ଗଳି ଗଳି ପଡ଼ିବା ବଳ ହେଲା। ସେଥିପାଇଁ ସେ ଲେଖିଲେ ଶୁଦ୍ଧ ଭକତ ଚରଣ ରେଣୁ ଭଜନ ଅନୁକୂଳ, ଭଜନ ଅନୁକୂଳ, ଏ ଶବ୍ଦଟି ଏତେ ସୁନ୍ଦର ଶବ୍ଦ, ଅନୁକୂଲ୍ୟନ କୃଷ୍ଣ ଅନୁଶୀଳ ରାମ ସେ କହିଛନ୍ତି। ଏଠି ଲେଖିଲେ ନାହିଁ ଶୁଦ୍ଧ ଭକତ ଚରଣ ରେଣୁ ଭଜନ ଅନୁକୂଳ, ଭଜନ ଅନୁକୂଳ ଭାବନାଟା ସେ, କାରଣ ଗୋଟେ ସରଳ ଭାବନାରେ କୁହାଯିବ କାହିଁକି ଏତେ ଭକ୍ତର ଗୁଣଗାନ କରାଯାଉଛି, ଭଗବାନଙ୍କ ଲୀଳା ଗୁଣ ଏଗୁଡ଼ା ସବୁ ଶୁଣିବା ଦରକାର ନା, ଇସିରେ ମତି ରଖିବା ଦରକାର ନା, ଗତ ଜୀବନ କେବେ ରହିବନି, ମତି ନା କୃଷ୍ଣ ପରତ ସୁତବା ଭାଗ ସିଦ୍ଧାନ୍ତ ଆମେ ଧରିବୁ ନା ଆଉ। ଯିଏ ମହାତ୍ମା ତାଙ୍କର ଅଛି ପୂର୍ବ ସ୍ୱୀକୃତି ସେମାନଙ୍କର ମନରେ ସବୁବେଳେ ରାଧାକୃଷ୍ଣଙ୍କର ଚିନ୍ତନ ସବୁ ସେସବୁ ରହିବ, କେବେ ରହିବନି, ମତି ନା କୃଷ୍ଣ ପରତ ସୁତବା। ଯେତେ ବନ୍ଦ ନିଷ୍କିଞ୍ଚନଙ୍କ ଚରଣ ୟଶମ୍ପାଦର ଯୋଉ ଅଭିଷେକ ନିଷ୍କିଞ୍ଚନ ନାମ ବୃଣୀତ ଯାବତ୍, କେବେ ହବନି ଅନର୍ଥ ତ ଯିବନି ଆଉ ମତେ କେମିତି ରହିବ, ଅନର୍ଥ ତ ଗଲେ କୃଷ୍ଣ ପାଖରେ ମତିଟା ରହିବ, ଅନର୍ଥ କେବେ ଯିବନି, ରାଗ ଦ୍ୱେଷ ଜାଡ୍ୟତା କେତେ ପ୍ରକାର ଯୋଉ ଯେତେ ପ୍ରକାର ଅନର୍ଥ ହେଲା ସେଇଟା ତ ରହିଲା ଆଉ କୃଷ୍ଣ କଣ ମୁଁ ଚିନ୍ତା କରିବା। ତେଣୁ ଯଦି ପ୍ରଶ୍ନ ଜଣେ ଯୁକ୍ତି କରନ୍ତି ଯେ ଭକ୍ତ ଆଶ୍ରୟରେ କଲେ ବା ଭକ୍ତଙ୍କୁ ସମ୍ମାନ ଦେଲେ ବା ଭକ୍ତଙ୍କ ଶିକ୍ଷାରେ କଲେ ଆମର କଣ ହବ, ଆମର ଭଜନଟା କେମିତି, ଭଜନ କେମିତି ଏଟା ଅନୁକୂଳ ହବ, ଜଣେ ପ୍ରଶ୍ନ କରେ ଯୁକ୍ତି କରିବ, ଭଜନ ତ ମୋତେ କରିବାକୁ ପଡ଼ିବ। ଆରେ ଭଜନ ଧାରା ଯୋଉ ରହିଲା, ଭଜନଟା ଯୋଉ କରାଯାଏ, ଯଦି ଭଗବାନ ହେଲା ଚିନ୍ମୟ, ଭଗବାନଙ୍କର ନାମ ହେଲେ କଣ ଅଭିନ୍ନତ ନାମ ନାମିନ, ତାହେଲେ ଭଗବାନ ଆଉ ଭଗବାନଙ୍କର ନାମ ହଉଛନ୍ତି ଅଭିନ୍ନ, ତାହେଲେ ଏ ଚିନ୍ମୟ ଜିନିଷ, ତାହେଲେ ଚିନ୍ମୟ ଜିନିଷ ଯେତେ ଚିନ୍ମୟ ଫିଲ୍ଡରେ କାମ କରିବା ପାଇଁ ହେଲେ କଣ କୁହାଯିବ, ଯୋଉଟା ଆମେ ଭୌତିକ ଭୂମିକାରେ କାମ କରୁ ସେଟା ହଉଛି ଚିନ୍ମୟ ଭୂମିକା, ତାହେଲେ ଚିନ୍ମୟ ଭୂମିକାରେ କାର୍ଯ୍ୟ କରିବାକୁ ହେଲେ ଆମକୁ କଣ ଦରକାର, ଚିନ୍ମୟ ଶକ୍ତି ଦରକାର, ମନଟା କଣ ଆମର ଜଡ଼, ମନଟା ଜଡ଼ ନା, ଆଉ ତୁଳସୀ ଦେଖିଲେ ଆମକୁ କଣ ଆନନ୍ଦ ଲାଗୁଛି, ସେ ଲେଖିଲେ କଣ ତୁଳସୀ ଦେଖି ଯୁଡ଼ା ହେ ପ୍ରାଣ ମାଧବ ତୁ ଶୁଣି ଯାଏ ଗୌର ପ୍ରିୟ ସାକ ସେବନ ଜୀବନ ସାର୍ଥକ ମାନ, ମାନେ କେତେ ଗୋଟେ ଷ୍ଟେଟମେଣ୍ଟ ସେ ଦଉଛନ୍ତି। ଚିନ୍ମୟ ଜିନିଷକୁ ଦେଖିଲେ ଆମର ଆମର ଜଡ଼ ବୁଦ୍ଧି ହେତୁ ନା, ମୁଁ ତ ଭୁବନେଶ୍ୱର କେତେ ଥର ସେ କଥା କହିଛି, କିନ୍ତୁ ତୁଳସୀରେ ଜଳ ଦେବ ବୃନ୍ଦା ତୁଳସୀ ଦେବ ପ୍ରଣୟ ପ୍ରିୟା କେଶ ବଚ ପରିକ୍ରମା କରିଦେବେ ପଳେଇଯିବ, ତୁଳସୀରେ ସେଠି ଜଟା ହେଇସାରିବେନି, ତୁଳସୀରେ ଜଳ ଦିଆ ହେଇନଥିବ, ସେ ଗୋଟେ ଭକ୍ତ ଯାଉଥିବେ ତାଙ୍କର କାହିଁ ଜଣାପଡ଼ୁନି, କାହିଁ ନବୁନି, ବୁଦ୍ଧି ହେଲା ଜଡ଼, ଜଡ଼ ବୁଦ୍ଧିରେ ତୁମେ ଯାହା କରିବ ସବୁ ହଉଛି ଜଡ଼, କିନ୍ତୁ ଜଣେ କହିବ ନା ତୁମେ ଅଜ୍ଞାତରେ କଲେ ବି କିନ୍ତୁ ମନ ରଖିଥାଏ ତ ବୃଥା କେବେ ଯିବ, ଭକ୍ତି ଯୋଗର ବୃଥା କେବେ ଯିବନି, ତୁମକୁ ସ୍ୱୀକୃତି କିଛି ମିଳିବ ବା ପୁଣ୍ୟ କିଛି ମିଳିବ, ଭକ୍ତିଟା ଅଲଗା, ଶୁଦ୍ଧ ଭକ୍ତିଟା ହବ କହିଲେ ତୁମକୁ ଚିନ୍ମୟ ଶକ୍ତିର ଆଧାରଟା ଦରକାର, ନହେଲେ ସେ କାହିଁ କହିଥାନ୍ତି ଯଶ୍ୟ ପ୍ରସାଦ ଭଗବତ ପ୍ରସାଦ, ଯଶ୍ୟ ପ୍ରସାଦ ଦାତ ଭଗବତ ପ୍ରସାଦ, ପୁଣି ଏଟା କହିଦେଇ କଣ କହିଦେଲେ ଯଶ୍ୟ ପ୍ରସାଦ ଏନା ଗତି କୁତୌପି ଅନ୍ୟ ବ୍ୟତିରିକ ମୁଖରେ। ଆଚ୍ଛା ଗୁରୁଙ୍କ ପ୍ରସାଦ ଛାଡ଼ିକି କିଛି ବାଟ ଅଛି କି, ଅନ୍ୟ କହିଦେଲେ ଯଶ୍ୟ ପ୍ରସାଦ ଦାତ ଭଗବତ ପ୍ରସାଦ, ଅନ୍ୟ ବ୍ୟତିରିକ ମୁଖରେ କହିଲେ ନା, ଯାହାଙ୍କ ପ୍ରସାଦରୁ ଭଗବାନଙ୍କର ପ୍ରସାଦ, ତା ଅର୍ଥ ଭକ୍ତ ପ୍ରସାଦରେ ଭଗବାନଙ୍କର ପ୍ରସାଦ ମିଳେ, ପୁଣି ବ୍ୟତିରିକ ମୁଖରେ କହିଲେ ଆଚ୍ଛା ଭଗବତ ପ୍ରସାଦ ମିଳିବା ପାଇଁ ଆଉ କିଛି ଉପାୟ ଅଛି କି, କହିଲେ ନାହିଁ ନଗତି କୁତ, ଦ୍ୱିତୀୟ ରାସ୍ତା କିଛି ନାହିଁ, ସେ ଭକ୍ତର କୃପା ସେଥିପାଇଁ ସେ ପାଇଁ ଅନୁକୂଳ ଭଜନ ଅନୁକୂଳ, ସେ ଭକ୍ତର କୃପା, ସେ ତାଙ୍କର କଥା କୁହେ ନା କାଞ୍ଚିପୂର୍ଣ୍ଣ ବୋଧେ ରାମାନୁଚାର୍ଯ୍ୟଙ୍କର ସେ ଶିଷ୍ୟ କାଞ୍ଚିପୂର୍ଣ୍ଣ, ତାଙ୍କ ନା ଆଉ ତ କାଞ୍ଚିପୂର୍ଣ୍ଣ ତାଙ୍କର ଜଣେ ଗୁରୁ ଭାଇ, ଆମର ବରଦରାଜ ରାମାନୁଚାର୍ଯ୍ୟଙ୍କର ବିଗ୍ରହ ସେବା କରନ୍ତି, ତାଙ୍କର ସେବା କରନ୍ତି, ସେ ଦୁଇ ଗୁରୁ ଭାଇ ହେବେ, ଇଏ ବଡ଼ ଗୁରୁ ଭାଇ ଇଏ ସାନ ଗୁରୁ ଭାଇ, ଇଏ ସେବା କରନ୍ତି ରାମାନୁଚାର୍ଯ୍ୟଙ୍କର ଶିଷ୍ୟ, ଇଏ ସେବା କରନ୍ତି ବରଦରାଜଙ୍କର ରାମାନୁଚାର୍ଯ୍ୟଙ୍କର ବିଗ୍ରହଙ୍କର, ଭଜନ ଅନୁକୂଳ ଭଗବତ ସାକ୍ଷାତକାର, ଭଗବତ ସାକ୍ଷାତକାର ଯଦି ତୁମର ହେଇଯାଏ ନିଷ୍ଠା ବଳରେ କୋଉ ହିସାବରେ ହିଁ ମନକ ଭକ୍ତିର ସହିପାରିବନି, ଭଗବତ ସାକ୍ଷାତକାର ହେଲେ ଭକ୍ତିର ସହବନି, ଇଏ ଆମ ସିଦ୍ଧାନ୍ତ, ଭକ୍ତ କୃପା ବିନା ଭକ୍ତିର ସହବନି, ଭକ୍ତିର ସଟା ଯେଟା ସେ ବରଦରାଜ ସାଙ୍ଗରେ ଖେଳନ୍ତି, ଖେଳିବେ କଥା କହିବେ ଡାକିକି ଆଣିବେ ଠାକୁର ଡାକିବେ କହିବେ ଆଉ ଯିବା ଖେଳିବା, ମୁଁ ଏଇ ମନ୍ଦିର କେଶ ମୁଁ ରହିବି ସନ୍ଧ୍ୟା ଆରତୀ ପୂର୍ବରୁ ପଳେଇ ଆସିବା ଆସ ଖେଳିବା, ପଡ଼ିଆରେ ଯାଇ ଖେଳନ୍ତି ଠାକୁର ସାଙ୍ଗରେ, ସେଭଳିଆ ପୂଜାରୀ ସେବା ଏମିତି କରୁଥିଲେ, କ'ଣ ଭାବିଲେ ବୁଝ ତ ଠାକୁରଙ୍କୁ ଏମିତି ତୁମେ ଯେ ନାତି ଖେଳୁଛ, ଏ ଯାହାର ଯିବା ଦୋକାନକୁ ନା ନାତିକି ଧରିକି ଚାଲ ଚକୋଲେଟ୍ ବୁଲିବା ଖେଳିବା କି, ତା ନା ଗୋଟେ ଛୁଆକୁ ଧରିଲେ ଆନନ୍ଦ ଲାଗୁଛି ନା ନାହିଁ, ଭଗବାନ ତାଙ୍କ ପଛରେ ସେମିତି ଯାଉଥିଲେ, ଆସ ଆସ ଯିବା, ଆସ ଯିବା, ଆସ ନାତି କୁହେନି, ଜେଜେ ଆସ ଯିବା, ଭଗବାନ ହିଁ ଡାକନ୍ତି ତାଙ୍କୁ, ଆସ ଆଉ ଚାଲ ଯିବା ଖେଳିବାକୁ, ଯିବା ଚାରିଟା ବଜେ ଚାଲ ଯିବା ବୁଲିବା ଖେଳିବା, ପଢ଼ ଚାରିଟା ପଢ଼ ବୁଲିଲା ଭୋଗ ଲାଗିଲା, ତାପରେ ସନ୍ଧ୍ୟା ବନ୍ଧା କିଛି ନାହିଁ ନା, ଏଣେ ସିନା ବିଗ୍ରହ ସ୍ୱରୂପରେ ଥିବେ, ସେଣେ ଯାଇ ଖେଳିବି ତାଙ୍କ ସାଙ୍ଗରେ, ଆସିବି ପୂଜାରୀ ଖେଳ ହବ ଭଲ ମନ୍ଦ ହବ, ଭଗବାନ ସାଙ୍ଗରେ ଯେ ଖେଳୁଛନ୍ତି ତାଙ୍କ କେତେ ଆନନ୍ଦ, ଇଏ ଦୌଡ଼ିକି ଯିବ ତମ ଆଲିଙ୍ଗନ କରିବାନି ଠାକୁରଙ୍କୁ, କହିବ ନାଇଁ ନାଇଁ ଆଲିଙ୍ଗନ କରିପାରିବି, ସବୁ କରିବ ଆଲିଙ୍ଗନ କରିପାରିବି, ମୋତେ ଇଏ ଆଶ୍ଚର୍ଯ୍ୟ, ମୁଁ ସବୁ କରୁଛି, ମୋତେ ଡାକୁଛ, ମୋ ସାଙ୍ଗରେ କଥା କହୁଛ, ମୋ ସାଙ୍ଗରେ ଖେଳୁଛ, ମୋତେ ସବୁ କିଛି କରୁଛ, ଆଲିଙ୍ଗନ ମୋର ଅସୁବିଧା କଣ ହେଇଯାଇଛି, ମୋର କଣ ଦୋଷ ରହୁଛି, ଭଗବତ ସାକ୍ଷାତକାର ହେଇଗଲେ ବି ଭକ୍ତିରସ ତୁମକୁ ମିଳିବନି, ଯେଉଁ ଭକ୍ତିରସରେ କୃଷ୍ଣ ତୁମର ବସ ହେବେ ଏତିକି ମନେ ରଖ, ନାମ ପ୍ରଭୁ ଏବେ ତୁମକୁ ଭଗବତ ସାକ୍ଷାତକାର କରିଦେଇପାରିବେ, କିନ୍ତୁ ଭକ୍ତ ଆଶ୍ରୟ ନ ହେଲେ ଭକ୍ତ ଆଶ୍ରୟ ବିନା ହେଇପାରିବେନି, ଯଦି ବି ତୁମେ ସେମିତି ତୁମର ଥାଏ କିଛି କରିଦେବ, ଭକ୍ତ ଆଶ୍ରୟ ବିନା ଭକ୍ତିରସ ହବ, ଆଉ ସିଏ ଚିନ୍ତାରେ ପଡ଼ିଗଲା, ଆରେ ମୁଁ କଣ ମୋର କମି ରହିଗଲା, ମୋ ସାଙ୍ଗରେ ଖେଳୁଛ ବୁଲୁଛ ଖାଉଛ କଥା କହୁଛ, ମୁଁ ତ ଠାକୁର ରୂପରେ ଦେଖୁନି, ମୁଁ ପୁରା ସାକ୍ଷାତ ମୋ ସାଙ୍ଗରେ ସବୁ କିଛି କରୁଛ, କିନ୍ତୁ ଆଲିଙ୍ଗନ କାହିଁ ଦେବନି, କହିଲେ ନାଇଁ ହେଇପାରିବି, କହିଲେ ଥରେ ପଚାରିଲେ ଆଜ୍ଞା ସବୁ କରୁଛ ଖେଳ, ମୁଁ ତ ଯାଉଛି ଗୋଟେ ଆଲିଙ୍ଗନ କରେନି, ଆଉ ମୋତେ କାହିଁକି ମନା କରୁଛ, ସକାଳ ଭାବରେ ଆମେ ଖେଳୁଛେ, ଭକ୍ତ ଯେତେବେଳେ ତୁମକୁ ସର୍ବସ୍ୱ ନ କରିଛି ସେତେବେଳେ ମୁଁ ଆଲିଙ୍ଗନ ଦେବିନି, ଇଏ ଆଶ୍ଚର୍ଯ୍ୟ ହେଲା, ଭକ୍ତ ସର୍ବସ୍ୱ କଣ, ଯେ ଭକ୍ତ ମୋତେ କୃପା କଲେ ତୁମେ କେମିତି ମୋତେ ଦେଖାଦେଲ, ଗୁରୁଙ୍କର କୃପା ଅଛି ନା ତାଙ୍କ ଉପରେ, ସେ ଭାବିଲେ ଗୁରୁଙ୍କର କୃପା ନଥିଲେ ମୁଁ ଠାକୁର ସାଙ୍ଗରେ କେମିତି ସବୁ କାମ କରନ୍ତି ଖେଳନ୍ତି ଇଏ କରନ୍ତି, ଭକ୍ତ ଆଶ୍ରୟଟା ଅଲଗା ଜିନିଷ ନା, ଭକ୍ତକୁ ନିଜସ୍ୱ କରିବା, ନିଜର କରିଦେବା, ଭକ୍ତକୁ ନିଜର ଯିଏ କରିପାରିଲ ଭଗବାନ ଖୁସି ନିଜର କରିପାରିବ, ଭକ୍ତକୁ ନିଜର କଲେ ଭଗବାନ ନିଜର କରିବାକୁ ପଡ଼ିବ, ଭଗବାନ ଭକ୍ତକୁ ନିଜର କରିବେ, ଏହା ଆମ ଫିଲୋସଫି, ଆମେ ଯେତେବେଳେ ଭକ୍ତକୁ ନିଜର କରିବା ଭଗବାନ ଆମକୁ ନିଜର କରିବେ, ଆମେ ଭଗବାନ କଣ ନିଜର ଗୋଟେ କରିବା, ଆମେ ପାରିବାନି, ସିଏ ଚିନ୍ତାରେ ପଡ଼ିଗଲେ, ଆଉ ସିଏ ଜାଣିଛନ୍ତି ତାଙ୍କ ଗୁରୁ ଭାଇ ଯିଏ ବଡ଼ ଗୁରୁ ଭାଇ କାଞ୍ଚପୂର୍ଣ୍ଣ ଗୋଷ୍ଠୀପୂର୍ଣ୍ଣ ବୋଧେ ଗୋଷ୍ଠୀପୂର୍ଣ୍ଣ ଗୋଷ୍ଠୀପୂର୍ଣ୍ଣ ପ୍ରତି ଗଲେ ଆଉ ବେଶ ବଦଳେଇ ଗଲେ, କାରଣ ସେ ଇଏ ମହାନ ଇଏ ଇଏ ବରଦରାଜ ସମସ୍ତେ ଜାଣନ୍ତି ପ୍ରସିଦ୍ଧ, ବରଦରାଜ ସାଙ୍ଗରେ ଖେଳ ବୁଲା ସବୁ କଥାବାର୍ତ୍ତା କରନ୍ତି, ଇଏ କହିଲେ ତାଙ୍କର କଣ ଆଶ୍ରୟ ପୁଣି କିଏ ଦେବେ, ଇଏ ଏତେ ବଡ଼ ମହାନ ଲୋକ, ବେଶ ବେଶ ବଦଳେଇ ଆଉ ପୁରା ଗଲେ ଯାଇକି କହିଲେ ଆଜ୍ଞା ମୁଁ ଆପଣଙ୍କ ଆଶ୍ରମରେ ରହିବି, ଆଶ୍ରମରେ ରହିବି କଣ କରିବ, ଯୋଉ ସେବା ଦେବେ ଆପଣଙ୍କ ଆଶ୍ରମରେ ମୁଁ ରହିବି, ଆଉ ଯା ଗାଈ ଚରିବୁ, ଯା ଗାଈ ଚର, ଆଗରୁ ସମସ୍ତେ ଗାଈ ଚରିବାକୁ ଯାଉଥିଲେ ନା, ଯେତେଜଣ ଭଗବାନଙ୍କୁ ପାଇଛନ୍ତି ସମସ୍ତେ ଗାଈ ଚରିବାକୁ ଯାଆନ୍ତି, ଭଗବାନଙ୍କର କାରଣ ଗୋମାତା ତ ସଂସାର ବହୁତ ଭଗବାନଙ୍କର ଅତି ପ୍ରିୟ, ତାଙ୍କ କୃପାଟା ପାଇଲେ ତାର କୃଷ୍ଣ ଖୁସି ହେଇଯିବ, ତାପରେ ତାଙ୍କ ପ୍ରିୟ ବସ୍ତୁର ଯତ୍ନ ନେଉଛନ୍ତି ଆଉ, ଗାଈ ଗାଈ ଚରିବାକୁ ଯାଆନ୍ତି ପ୍ରତିଦିନ ପ୍ରଣାମ କରିକି ଯିବେ, ତାଙ୍କ ଗାଈ ଚରିକି ଆସିବେ, ଗୋମାତା ମାନେ ଫେରିବେ ଆଉ ପ୍ରସାଦ ପାଇବେ, ତାର ମନ୍ଦିର ରହିବେ, ଏମିତି ରୁହନ୍ତି, ପରିଚୟ ଦିଅନ୍ତିନି ଗୁରୁ ଭାଇ ବୋଲି, ଆଉ ଦିନ ଏମିତି ଗୋମାତା ମାନେ ପଳେଇ ଆସିଲେଣି, ଆଉ ସେ ବଣ ଭିତରେ ଅଛନ୍ତି, ବର୍ଷା ଝଡ଼ ଭଲ ମନ୍ଦ ହେଇଛି ଆଉ ଫେରିପାରୁନାହାନ୍ତି, କାର୍ଯ୍ୟକୁ ନା ଫେରିପାରୁନାହାନ୍ତି, ତେଣୁ ଗୋଷ୍ଠୀପୂର୍ଣ୍ଣ ଖୋଜିକି ଯାଉଛନ୍ତି ବଣ ଭିତରେ ଡାକିଡାକିଆ, ଆରେ ମୋ ଗାଈ ଆଳୁ କିଏ ଦେଖିଛ, ମୋ ଗାଈ ଜଗା ଆଳୁ କିଏ ଦେଖିଛ, ମୋ ଗାଈ ଜଗାଳୁ କିଏ ଦେଖିଛ, କିଏ କହୁଛନ୍ତି ଗୋଷ୍ଠୀପୂର୍ଣ୍ଣ, ମୋ ଗାଈ ଜଗାଳୁ କିଏ ଦେଖିଛ, ଇଏ ସେଇ ପାଖରେ ଥିଲେ ଖୋଜିବେ, ଆସିକି ଗୁରୁତଳ ପଡ଼ିଗଲେ ଆଉ ଗୁରୁତଳ ପଡ଼ିଗଲା, କହିଲା ଆଜ୍ଞା ମୋ ଜୀବନରେ ସଫଳ ହେଇଗଲା, ନା କିଏ ତୁ କଣ, ତୁ ତ ଗାଈ ଜଗୁଛୁ, କାରଣ ସେ ତ କିଛି ପରିଚୟ ଦିଅନ୍ତିନି, କଣ ତ ଜୀବନ ସଫଳ ହେଲା କଣ, ଆଜ୍ଞା ସେଠୁ ତା ବେଶ ଉଷା ଯୋଉ ମୁଣ୍ଡ ପକଡ଼ି ଫଗଡ଼ି ବାନ୍ଧିକି ଯେଉଁ ଟିକେ ବେଶରେ ରହୁଥିଲେ ଖୋଲିଦେଲେ, କହିଲେ ଆଜ୍ଞା ମୁଁ ହଉଛି କାଞ୍ଚିପୂର୍ଣ୍ଣ, ଆଉ ଏଇ କାଞ୍ଚିପୂର୍ଣ୍ଣ ଗୋଷ୍ଠୀପୂର୍ଣ୍ଣ ଭିତରେ ଦିଅଣ ଭିତରେ କିଏ ଯାଉ ସେ ଗୁରୁ ଭାଇ, ଆଉ ତୁମେ ଏଇ କାମ କରୁଛ, ନା ଆଜ୍ଞା ମୁଁ ଏଥିପାଇଁ କଲି ଆଉ, ବରଦରାଜ ମୋଟେ ମୋତେ ଆଲିଙ୍ଗନ କଲିନି ଆଉ, ନାଇଁ ମୋତେ ଭକ୍ତ ଭକ୍ତ ମୋତେ ନିଜର କରୁନି, ଆପଣ କହିଦେଲେ ଆଜି କଣ ମୋ ଗାୟାଳ ମୋ ଗାଈ ଚରଳି ଲୋକ କୁଆଡ଼େ ଗଲେ, ମୋତେ ନିଜର କରିଦେଲେ, ମୋତେ ନିଜର କରିଦେଲେ ମାନେ ମୋର ବିଶ୍ୱାସ ହେଲା, ମୋର ଆଜି ବିଶ୍ୱାସ ଆସିଯାଉଛି ବରଦରାଜ ମୋତେ ଆଲିଙ୍ଗନ କରେ, ଏ କୁଣ୍ଢେ ପକେଇଲେ, ତୁମେ ଏତେ ଭଗବାନଙ୍କୁ ପାଇବା ପାଇଁ ତୁମର ଏତେ ଲୋଭ, ତୁମାସି ତୁମାସି ଏତେ ମହାନ ହେଇକି ତୁମାସି ଏଇ କାମ କଲ, ମୋର ବିଶ୍ୱାସ, ମୁଁ କୃପା କରୁଛି ବା ମୁଁ ମୋର ପୂର୍ଣ୍ଣ ବିଶ୍ୱାସ ଗୁରୁଦେବଙ୍କର କୃପାରୁ ତୁମେ ଯାଅ ବରଦରାଜ ତୁମକୁ ଆଲିଙ୍ଗନ କରି। ଇଏ ଫେରିଗଲେ, ଫେରି କାଞ୍ଚିପୁରୁଣ ଫେରିକି ଯାଇ ପହଞ୍ଚୁ ପହଞ୍ଚୁ ବରଦରାଜ ଆସିଲେ ସେଟା କୁଣ୍ଡେଇ ପକେଇଲେ, କହିଲେ ଏବେ ଏବେ ମୁଁ ଆଲିଙ୍ଗନ ଦେବି କାରଣ ମୋର ଭକ୍ତ ତୁମକୁ ଆସ ନିଜର କଲା। ଭକ୍ତ ତ ନିଜର ନ କରିପାରିବେ ହବନି, ଆନସି ନସି କାମ ସିଦ୍ଧାନ୍ତ ରହିଲା ଆଶ୍ରୟ ଲୟ ଭଜେ ତାତେ କୃଷ୍ଣ ନାହିଁ ଆର ସବୁ ମୋର କାରଣ କାହିଁକି ସବୁ ଜିନିଷକୁ ସିଦ୍ଧାନ୍ତ ଖାଇଲା। ଆମର ଏଇ ପୁରା ଗୋଟେ ଯାହା କୁହନ୍ତି କ୍ଷୁରଧାରର ପଥ ପୁରା ଷ୍ଟ୍ରେଟ ଲାଇନ ଭଗବାନଙ୍କର, ଭଗବତ ସାକ୍ଷାତକାର ହେଲେ ବି ଭକ୍ତି ରସ ମିଳିବନି ଯଦି ଏ ତ ସମସ୍ତଙ୍କର ହୁଏ ନା, ଯଦି କିଏ ଏମିତି ସେମିତି ଏମ୍ପାୱାର୍ଡ ପର୍ସନ ଥାଏ ପୁଣି ବି ତାକୁ ଭକ୍ତ ସ୍ୱୀକାର କରିବାର ଅଛି। ଏ ହେଲା ଆମ ପରମ୍ପରାର ବୈଶିଷ୍ଟ୍ୟ ଆଉ ଭାଗବତର ବୈଶିଷ୍ଟ୍ୟ, ଗୁଡ଼ିଏ ମହାପ୍ରଭୁଙ୍କର ଶିକ୍ଷାର ବୈଶିଷ୍ଟ୍ୟ ଏଟା। ସେଥିପାଇଁ ସବୁବେଳେ ପ୍ରଭୁପାଦ ଯେମିତି ଆମେ ଆମେ ପ୍ରଭୁପାଦଙ୍କ ଆଶ୍ରୟ ରହିଛେ, ପ୍ରଭୁପାଦଙ୍କ ଇସ୍କନକୁ ଆସିଛେ, ପ୍ରଭୁପାଦଙ୍କ ଶିକ୍ଷା ରହିଛେ, ଆମ ତାଙ୍କର ଶିକ୍ଷା ତାଙ୍କର ଆଦର୍ଶ ପ୍ରତି ଯେମିତି ଗୋଟିଏ ପରସେଣ୍ଟେଜ ଆମର ସନ୍ଧ୍ୟା ଆସିବ, ଗୋଟେ ପରସେଣ୍ଟେଜ କମ୍ ରହିଲା ସହିଲା ହବନି ହବନି। ସେଥିରେ ଆମର ଜଗତର ମହାନ ସନ୍ଥମାନେ ଅଛନ୍ତି, ତାଙ୍କ ସହିତ ଆମର ଆମକୁ ଭଗବାନ ଯାହା ହାତରେ ଟେକି ଦେଇଛନ୍ତି, ଯାହା ଯାହା ପାଖରେ ଆମକୁ ଛାଡ଼ି ଦେଇଛନ୍ତି, ଆମେ ତାଙ୍କର ଆଶ୍ରମ ରହିବାକୁ ପଡ଼ିବ। କିଏ କେତେ ବଡ଼ ସନ୍ଥ କିଏ କେତେ ସେଟା କେବଳ ଭଗବାନ ଜାଣନ୍ତି। ମହାନତା ଲୋକ କ'ଣ, ଗୋଟେ ଲୋକର ସ୍ୱଭାବ ହେଲା ସିଏ ଗାଁ କନିଆଁ କୁହନ୍ତିନି, ଗାଁ କନିଆଁଟା ସିଙ୍ଗାଣି ନାକି, ସେ ଗାଁର ଭଲ ଝିଅଟା ଥିଲା, ତା ଛୁଆଟି ବେଳେ ତାର ସିଙ୍ଗାଣି ଟିକେ ବୁହେ, ଛୋଟ ଛୁଆଟା ସିଙ୍ଗାଣି ସବୁ ପୋଛିବେ ଇଏ କରିବେ, ଆସି ବଢ଼ିଗଲା ସୁନ୍ଦରୀଟା, ସେ ସୁନ୍ଦରୀ ଭଲ ଗୁଣ ଗୁଣବତୀ, ଗାଁରେ ଯେତେ ପ୍ରସ୍ତାବ ପଡ଼ିବ, ଆଗରୁ ସବୁ ଗାଁରେ ବିବାହ କରୁଥିଲେ ନା, ଦୂରକୁ ଛାଡ଼ିବେନି ଝିଅ, ମୋ ଝିଅ କୁଆଡ଼େ କ'ଣ ଯିବ, ତାକୁ ପୁଅଟା ଜାଣିଛି ସେ ଭଲ ଝିଅଟା, ମୋ ଝିଅଟା ରହିଲେ ସୁବିଧା ଅସୁବିଧାରେ ମୁଁ ଯା, ତ ଗାଁରେ ଆଉ ବିବାହ ଯେଉଁଠି ପ୍ରସ୍ତାବ ପଡ଼ିଲା ତ ଭାଙ୍ଗିଦେଲେ, ଏ ସିଙ୍ଗାଣି ନାକିଟା ଆଉ ଛୋଟଟାରେ ସିଙ୍ଗାଣି ବୋହୁଥିଲା ଆଉ ସିଙ୍ଗାଣି ନାକି କହିଲା, ଆଉ ଯେଉଁଠି ପ୍ରସ୍ତାବ ପଡ଼ିଲା ବି ହାଲା କଲେ, ଏ ତ ସିଙ୍ଗାଣି ନାକି, କିନ୍ତୁ ସିଏ ବର୍ତ୍ତମାନ ସିଏ ଛୁଆଟି ବେଳର କଥା, କେ ଘର କଥା ବା ଗାଁ କଥା ବା, ସେଗୁଡ଼ା ଆମ ସମ୍ପ୍ରଦାୟର ସାଧୁମାନେ ଯେମିତି ଆମେ ସେଇଠି ରହୁଛେ, ସେଇ ସମ୍ପ୍ରଦାୟ ସାଧୁ ପ୍ରଭୁପାଦ ଆମକୁ ବଡ଼ ଲାଗିବେନି। ସେଥିପାଇଁ ଗୋଟେ କ'ଣ କୁହାଯାଏ, ଅତି ପରିଚୟରେ ଅବଜ୍ଞା, ଏହା ହେଇଯାଉଛି। ଯାହାକୁ ସାଧୁଗୁରୁ କୃପା କରେ ସେ କେବଳ ବୁଝିପାରିବ, ନହେଲେ ବୁଝି ହେବନି, ଗୁରୁବର୍ଗ ଆଚାର୍ଯ୍ୟବର୍ଗଙ୍କୁ ବୁଝି ହେବନି, ହେଉଛି କରୁଣାର କଥା। ତେଣୁ ମୁଖ୍ୟ ସାର କଥା ହେଲା, ଭକ୍ତ ଆଶ୍ରୟ ଆମର ସୁଦୃଢ଼ ହେଲେ ସ୍ୱାଭାବିକ ଭଗବାନଙ୍କୁ ସ୍ୱୀକାର କରିବେ, ସ୍ୱାଭାବିକ ସ୍ୱୀକାର କରିବେ। ଆଉ ଯେମିତି ସୁଦର୍ଶନ ହେଲେ, ବଡ଼ ବଡ଼ ଯେମିତି ନଳକବୀର ମଣିଗ୍ରୀବ ହେଲେ, ସେ ତ ନାରଦଙ୍କର ନାରଦଙ୍କ କୃପା ପାଇଥିଲେ ସୁଦର୍ଶନ, ଦେଖ ନା ଏ ଯେଉଁ ଆଜି ଭଗବାନଙ୍କୁ ପାଇଛନ୍ତି, କାର ଆଙ୍ଗରେ ସେ ବ୍ରାହ୍ମଣମାନଙ୍କର ସବୁ ସବୁଥିରେ କନେକ୍ସନ୍ ଥିବ। ସିଦ୍ଧାନ୍ତ ଭାଗବତର ସିଦ୍ଧାନ୍ତର କେତେବେଳେ ଗଡ଼ବଡ଼ କୌଣସି ସେ ପାଇବେନି, ଭକ୍ତର ସବୁବେଳେ କରୁଣା ଥିବ, ନହେଲେ ଏସବୁ ଏଇ ଜ୍ଞାନ ଦିବ୍ୟ ଜ୍ଞାନ କେମିତି ପାଇବ, କେମିତି ପାଇବ ହବନି। ହରେ କୃଷ୍ଣ ଜଗନ୍ନାଥ ଭାଗବତ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌର ପ୍ରମାଣ।